वासुदेवाय ॐ नमो भगवते वासुदेवाय ॐ नमो
श्रीमद् भागवतम् द्वितीय स्कंद अष्टम अध्याय श्लोक 15
पाताल पाताल ककुच व्योम व्योम ग्रह ग्रह नक्षत्र नक्षत्र भूभूतां भूभूतां सरित सरित समुद्र समुद्र दीपानां दीपानां संभव संभव चैतत चैतत ओकसाम भूपाताल ककुच व्योम ग्रह नक्षत्र भूभूतां शरीर समुद्र दीपानां संभव चैतत ओकसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूभूतां
ग्रह नक्षत्र भूभूतां
शरीर समुद्र दीपानां
शरीर समुद्र दीपानां
संभवश्चैतद् ओजसाम
संभवश्चैतद् ओजसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूभूतात्म
ग्रह नक्षत्र भूभूतात्म
शरीर समुद्र दीपानां
शरीर समुद्र दीपानां
संभव चैतद् ओकसाम
संभव चैतद् ओकसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूतानां
ग्रह नक्षत्र भूतानां
शरीर समुद्र दीपानां
शरीर समुद्र दीपानां
संभव चैतद् ओकसाम
संभव चैतद् ओकसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूभूतानां
ग्रह नक्षत्र भूभूतानां
शरीर समुद्र दीपानां
शरीर समुद्र दीपानां
संभव चैतद् ओकसाम
संभव चैतद् ओकसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूभूतानां
ग्रह नक्षत्र भूभूतानां
समुद्र दीपानं
शरीर समुद्र दीपानं
संभव चैतद् ओकसाम
संभव चैतद् ओकसाम
भूपाताल ककुच व्योम
भूपाताल ककुच व्योम
ग्रह नक्षत्र भूभूतां
ग्रह नक्षत्र भूभूतां
शरीर समुद्र दीपानं
शरीर समुद्र दीपानं
संभव चैतद् ओकसाम
संभव चैतद् ओकसाम
भूपाताल ककुच व्योम
नक्षत्र
भूभूतां
समुद्र दीपानां
संभव
चैतद् ओकसाम
ताल तल ककुच स्वर्गर चारि दिगरे व्योम आकाश ग्रह ग्रह गुड़िक नक्षत्र नक्षत्र गुड़िक भूभूतां पर्वत मानकर शरीर नदी समुद्र समुद्र दीपानां दीप मानकर संभव आविर्भाव च मध्य एतत् से मानकर ଉପସାମ ଆଦିବାସୀ ମାନଙ୍କର ଶୁକ୍ରାନୁ ଭାଇ ଶିଶୁ ଭକ୍ତିକାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ଦ୍ୱାରା ଇଂରାଜୀରେ ଏବଂ ଶିଶୁମା ଗୌରବିନ୍ଦ ସ୍ୱାମୀ ମହାରାଜଙ୍କ ଦ୍ୱାରା ଓଡ଼ିଆରେ ହେ ଦିବ୍ୟଶ୍ରେଷ୍ଠ କୃପା କରି କୁହନ୍ତୁ ଏ ବ୍ରହ୍ମାଣ୍ଡରେ ଥିବା ଗ୍ରହ ଉପଗ୍ରହମାନ ସ୍ୱର୍ଗର ଚତୁର୍ଦ୍ଦିଗ ଆକାଶ ଗ୍ରହ ନକ୍ଷତ୍ର ପାହାଡ଼ ପର୍ବତ ନଦୀ ସମୁଦ୍ର ଏବଂ ଦ୍ୱୀପମାନ ତଥା ସେଗୁଡ଼ିକରେ ଥିବା ବିଭିନ୍ନ ଅଧିବାସୀମାନଙ୍କର କିପରି ସୃଷ୍ଟି ହେଲା। ଭଗବତ କହୁଛି ଯେ ବିଭିନ୍ନ ଭୂଖଣ୍ଡରେ ଥିବା ଅଧିବାସୀଗଣ ଭିନ୍ନ ଭିନ୍ନ ଭାବରେ ଅବସ୍ଥାନ କରୁଥାନ୍ତି, ସେମାନେ କେହି ସବୁ ପ୍ରକାର ସମାନ ନୁହନ୍ତି। ସ୍ଥଳଭାଗର ପ୍ରାଣୀମାନେ ଜଳଭାଗର କିମ୍ବା ଆକାଶରେ ଥିବା ପ୍ରାଣୀମାନଙ୍କଠାରୁ ଭିନ୍ନ, ଠିକ୍ ସେହିପରି ବିଭିନ୍ନ ଗ୍ରହ ବା ଲୋକମାନଙ୍କରେ ଥିବା ବା ନକ୍ଷତ୍ରମାନଙ୍କରେ ଥିବା ଅଧିବାସୀମାନେ ମଧ୍ୟ ଅନ୍ୟ ଗ୍ରହ ବା ନକ୍ଷତ୍ରର ଅଧିବାସୀମାନଙ୍କଠାରୁ ଭିନ୍ନ। ଭଗବାନଙ୍କ ନିୟମ ଅନୁଯାୟୀ କୌଣସି ସ୍ଥାନ ଶୂନ୍ୟ ନୁହେଁ, କିନ୍ତୁ ଏକ ସ୍ଥାନର ଜୀବ ଅନ୍ୟ ସ୍ଥାନର ଜୀବ ଅପେକ୍ଷା ଭିନ୍ନ। ଏପରିକି ଏଠାରେ ମାନବ ସମାଜରେ ମଧ୍ୟ ଆମେ ଦେଖିବା ଜଙ୍ଗଲ କିମ୍ବା ମରୁଭୂମିର ଅଧିବାସୀମାନଙ୍କ ଅପେକ୍ଷା ସହର ନଗର ବା ଗ୍ରାମମାନଙ୍କରେ ଥିବା ଅଧିବାସୀମାନେ ଭିନ୍ନ। ଭୂତ ପ୍ରକୃତିର ଗୁଣ ଅନୁଯାୟୀ ସେମାନଙ୍କର ଗଠନ ହୋଇଥାଏ। ଭୂତ ପ୍ରକୃତିର ନିୟମରେ ଏ ଯେଉଁ ଖାପ ଖାଇବା ନୀତି ହୋଇଛି ତାହା ଅନ୍ଧ ନୀତି ନୁହେଁ, ଏସବୁ ବ୍ୟବସ୍ଥା ପଛରେ ଏକ ବିରାଟ କୌଶଳ ଅଛି। ମହାରାଜ ପରୀକ୍ଷିତ ଏସବୁ ଭଲ ଭାବରେ ପ୍ରାମାଣିକ ରୂପେ ଜାଣିବା ପାଇଁ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ଅନୁରୋଧ କରୁଛନ୍ତି। ଆମର ଆଜି ଶ୍ରୀମଦ ଭାଗବତ ଅମୃତସ୍କନ୍ଧ ଅଷ୍ଟମ ଅଧ୍ୟାୟ ପନ୍ଦର ଶ୍ଳୋକ ଉପରେ ଆଲୋଚନା ହେଉଛି, ବିରାଟ ପନ୍ଦର। ତେଣୁ ଏଇ ଅଷ୍ଟମ ଅଧ୍ୟାୟରେ ବିଭିନ୍ନ ପ୍ରଶ୍ନ ପରୀକ୍ଷିତ ମହାରାଜଙ୍କର ରହିଛି, ଯାହାକି ସୁଖଦେବ ଗୋସ୍ୱାମୀ ଉତ୍ତର ସବୁ ଦେଉଛନ୍ତି। ତା ପରୀକ୍ଷିତ ମହାରାଜ ପ୍ରଥମେ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଦୁଇଟି ଶ୍ଳୋକରେ ପ୍ରଶ୍ନ ପଚାରିଛନ୍ତି ଯେ ଯେଉଁମାନଙ୍କର ବିଶେଷ ଭାବରେ ଯେଉଁମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ତାଙ୍କର କ'ଣ କର୍ତ୍ତବ୍ୟ, ଏ ପ୍ରଶ୍ନ ପ୍ରଥମେ କରିଛନ୍ତି। ପ୍ରଥମ ସ୍କନ୍ଧର ଅନ୍ତିମରେ 19 ଅଧ୍ୟାୟରେ ଏ ପ୍ରଶ୍ନଟି କରିଛନ୍ତି ଏବଂ ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧରେ ଆରମ୍ଭ କରିଛନ୍ତି। ତେଣୁ ବର୍ତ୍ତମାନ ଦ୍ୱିତୀୟ ସ୍କନ୍ଧ ଯେତେବେଳେ ଆରମ୍ଭ କରି ବିଭିନ୍ନ ମାନେ ସେ ଯେଉଁ ପ୍ରଶ୍ନର ଉତ୍ତର ଦେବା ସଙ୍ଗେ ସଙ୍ଗେ ଯେତେବେଳେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି, ତାପରେ ବ୍ରହ୍ମାଙ୍କର ସୃଷ୍ଟି, ବ୍ରହ୍ମା କେମିତି ସୃଷ୍ଟି ସବୁ କରୁଛନ୍ତି ଏଇଭଳି ଭାବରେ କହିକିରି, ତାପରେ ଭଗବାନ କେମିତି ବ୍ରହ୍ମାଙ୍କୁ ଜ୍ଞାନ ଦେଇଛନ୍ତି ନବମ ଅଧ୍ୟାୟରେ ସେଇଟା କୁହାଯିବ। ମୁଁ କହିବା ପୂର୍ବରୁ ଏଇ ଅଷ୍ଟମ ଅଧ୍ୟାୟରେ ବିସ୍ତାର ଭାବରେ ପରୀକ୍ଷିତ ମହାରାଜ ସବୁ ପ୍ରଶ୍ନ ପଚାରିଛନ୍ତି, ଅନେକ ପ୍ରଶ୍ନ ସବୁ ରହିଛି। ଆମର ଯେତେ ଆମେ କହିବା ଯେତେ ପ୍ରଶ୍ନ ସବୁ ଆମେ ଅଛି, ପ୍ରଶ୍ନ ପଚାରିବା ଏ ଭୌତିକ ଜଗତ କିଭଳି ସୃଷ୍ଟି ହେଇଛି, ଏସବୁ ଅନ୍ୟ ସ୍ଥାନରେ ଆମର ପୃଥିବୀ ଛଡ଼ା ଅନ୍ୟ କେଉଁଠି ଜୀବ ଅଛନ୍ତି ନା ନାହିଁ, ମନୁଷ୍ୟ ବା ଜୀବଜନ୍ତୁ କିଏ ଅଛନ୍ତି କି ନାହିଁ, ଏସବୁ ଜିନିଷ ବୈଜ୍ଞାନିକମାନେ ଠିକ୍ ଭାବରେ ଉତ୍ତର ଦେଇପାରିବେନି। କାହିଁକି ଦେଇପାରିବେନି ନା, ସେମାନେ ପ୍ରତ୍ୟକ୍ଷ ଭାବରେ ତାଙ୍କର ପ୍ରତ୍ୟକ୍ଷ ଭାବରେ ତାଙ୍କ ଗବେଷଣା କରିକିରି ସେମାନେ ନିଜ ଆଖିରେ ସବୁ ଦେଖିବା ପାଇଁ ଚାହୁଁଛନ୍ତି, ଯେଉଁଥିପାଇଁ କି ସବୁ ଜିନିଷ ପ୍ରତ୍ୟକ୍ଷ ଭାବରେ ପ୍ରତ୍ୟକ୍ଷ ପ୍ରମାଣ ସେଇଟା କହୁଛନ୍ତି। ଯେଉଁ ଚାରୋଟି ପ୍ରମାଣ ରହିଛି ସେ ପ୍ରମାଣ ଭିତରେ ପ୍ରତ୍ୟକ୍ଷ ପ୍ରମାଣ ଚାରୋଟି ପ୍ରମାଣ ହେଉଛି ଶ୍ରୁତି, ପ୍ରତ୍ୟକ୍ଷ, ଐତିହ୍ୟ ଏବଂ ଅନୁମାନ, ଏଇ ଚାରୋଟି ପ୍ରମାଣ ରହିଛି। ପ୍ରତ୍ୟକ୍ଷ କହିଲେ ଯେଉଁଟା ଆମେ ଆଖିରେ ଦେଖୁଛେ, ଐତିହ୍ୟ କହିଲେ ଯେଉଁଟା ଇତିହାସରେ ଐତିହାସିକ ମାନେ କହୁଛନ୍ତି ସେଟାକୁ ଆମେ ପ୍ରମାଣ ବି ଧରିବା, ଏବଂ ଅନୁମାନ ପ୍ରମାଣ ଗୋଟେ ରହିଛି, ଲଜିକ୍ ଲଜିକ୍ କୁହାଯାଉଛି ସେଟାକୁ ପ୍ରମାଣ, ଅନୁମାନ ପ୍ରମାଣ। ଏଇ ଯେଉଁ ଚାରୋଟି ପ୍ରମାଣ ଆଉ ଗୋଟେ ହେଉଛି ଶ୍ରୁତି ପ୍ରମାଣ, ଶ୍ରୁତି କହିଲେ ଆମର ବେଦ, ବେଦ ଯାହାକି ବେଦକୁ ବେଦ ଉପନିଷଦର ନାମ ଥିଲା ଶ୍ରୁତି, କାହିଁକି ନା ଯେହେତୁ ଯେଉଁ ସଖ୍ୟ ପ୍ରତ୍ୟୟ ଦ୍ୱାପର ଏ ତିନି ଯୁଗରେ ଆମର ଯେଉଁ ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ଆମେ ମନେ ରଖିପାରୁଥିଲୁ, ସେଥିପାଇଁ ବେଦର ଗୋଟେ ନାମ ହେଉଛି ଶ୍ରୁତି। ସେତେବେଳେ ଏ ଲିପିର ପ୍ରଚଳନ ହେଇନଥିଲା, ଲେଖାଲେଖି କିଛି ନଥିଲା, ସେତେବେଳେ କେବଳ ଶୁଣିକିରି ମନେ ରଖିଥିଲେ, ସେଥିପାଇଁ ବେଦର ନାମ ହେଉଛି ଶ୍ରୁତି। ତେଣୁ ଯେଉଁ ଚାରୋଟି ପ୍ରମାଣ ରହିଛି ଏ ଚାରୋଟି ପ୍ରମାଣ ଭିତରେ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ଆଉ ଯେଉଁ ତିନୋଟି ପ୍ରମାଣ ରହିଛି ସେ ପ୍ରମାଣରେ ଭୁଲ ରହିବାର ଚାନ୍ସ ଅଛି। ଯେମିତି ଆମର ଆଚାର୍ଯ୍ୟମାନେ କୁହନ୍ତି ଗୋଟେ ପ୍ରତ୍ୟକ୍ଷ ପ୍ରମାଣ, ଆମେ କହିବା ଆମେ ଆଖିରେ ଦେଖିଛୁ ତାହେଲେ କେମିତି ଭୁଲ ହେବ, ତା କେମିତି ଭୁଲ ହେବ, ତା ଉଦାହରଣ ହେଉଛି କ'ଣ ନା ଦେଖିବା, ଯେମିତି ଆମେ ଦେଖିବା ଜଳରେ ଗୋଟେ ବାଡ଼ିଟେ ବୁଡ଼େଇ ଦେଲେ ସେଇଟା ବଙ୍କା ଦିଶିବ, ବା ଆମେ ଟ୍ରେନ୍ରେ ଯେତେବେଳେ ଯାଉଛେ ପାର୍ଶ୍ୱରେ ଥିବା ଗଛ ଇତ୍ୟାଦି ସବୁ ବିପର୍ଯ୍ୟ ମୁଖରେ ଧାବମାନ ହେଉଛନ୍ତି, ଆମେ ପ୍ରତ୍ୟକ୍ଷ ଦେଖୁଛେ କିନ୍ତୁ ସେଇଟା ଭୁଲ ରହୁଛି। ସେଇଭଳି ଭାବରେ ଇତିହାସକାରମାନେ ଯେଉଁଟା କହୁଛନ୍ତି ସେଇଟା ମଧ୍ୟ ପରିବର୍ତ୍ତନ ହେଉଛି, ତା'ର ଗୋଟେ କଥା କହୁଥିଲେ ମହେନ୍ଦ୍ର ହରପ୍ପ ସଭ୍ୟତା ଏତେ ବର୍ଷ ତଳେ ହେଇଥାଇପାରେ, ପୁଣି ଆଉ କେତେକ ଇତିହାସକାରମାନେ ଆସିଲେ ସେ କହିବେ ନା ନା ତା'ର ଆହୁରି ଆଗରୁ ହେଇଥିଲା, ଏଭଳି ଭାବରେ ତାଙ୍କର ସଠିକ ଭାବରେ ସେମାନେ କିଛି କହିପାରୁନାହାନ୍ତି। କିନ୍ତୁ ଆମର ବେଦରେ ଯୋଉ ଇତିହାସ ରହିଛି ସେ ଇତିହାସ କଥା କୁହାଯାଉନି। ଇତିହାସ କହିଲେ ଯୋଉ ବର୍ତ୍ତମାନ ଯୋଉ ମଡର୍ନ ହିଷ୍ଟୋରିଆନ ମାନେ ଯୋଉ ଉପରେ ଲେଖୁଛନ୍ତି ସେଇ ଇତିହାସ କଥା କୁହାଯାଉଛି, ସେ ପ୍ରମାଣ ଶ୍ରେଷ୍ଠ ପ୍ରମାଣ ନୁହେଁ। ଏବଂ ଆଉ ଗୋଟେ ହେଉଛି ଅନୁମାନ ପ୍ରମାଣ। ଅନୁମାନରେ ଗୋଟେ ଲଜିକ୍ ହେଉଛି ହ୍ୱେୟାର ଦେର୍ ଇଜ୍ ସ୍ମୋକ୍ ଦେର୍ ଇଜ୍ ଫାୟାର, ଗୋଟେ ଲଜିକ୍, ଗୋଟେ ଇଏ ହେଉଛି ନ୍ୟାୟ ପ୍ରମାଣ, ଗୋଟେ ରହିଛି ଅନୁମାନ ପ୍ରମାଣ। କିନ୍ତୁ ଆମେ ଦେଖିବା ଦୂରରୁ ଗୋଟେ ଦେଖିବ ପାହାଡ଼ଟେ ଦେଖିବା ସେଟା ମାନେ ଧୂଆଳିଆ ଦିଶୁଥିବ, କିନ୍ତୁ ତା ଅର୍ଥ ନୁହଁ ଯେ ସେଠି ଗଲେ ସେଠି ନିଆଁ ଥିବ। ତେଣୁ ଯୋଉ ଚାରୋଟି ପ୍ରମାଣ ଭିତରେ ଯୋଉ ଅନ୍ୟ ତିନୋଟି ପ୍ରମାଣ ସେ ତିନୋଟି ପ୍ରମାଣରେ ଭୁଲ ରହିଛି। ବୈଜ୍ଞାନିକ ମାନେ ଯଦିଓ ବହୁତ ଗବେଷଣା କରୁଛନ୍ତି, ବହୁତ ରିସର୍ଚ୍ଚ କରିକି ବହୁତ ତଥ୍ୟ ଉଦ୍ଭାବନ କରୁଛନ୍ତି, କିନ୍ତୁ ତଥାପି ସେମାନେ କହିପାରିବେ ନାହିଁ ଯେ ସେମାନେ ସବୁକିଛି ଜ୍ଞାନ ଦେଇଦେଲେ। କିନ୍ତୁ ଆମର ଶ୍ରୁତିରେ ଯୋଉ ରହିଛି ବା ବେଦ ବେଦାନ୍ତ ଏଥିରେ ସମସ୍ତ ଜ୍ଞାନ ରହିଛି, ଯେ ବେଦର ଅର୍ଥ ହେଉଛି ଜ୍ଞାନ ଏବଂ ଅନ୍ତ ହେଉଛି ଜ୍ଞାନ ଯୋଉଠି ଶେଷ ହେଇଛି। ତା ମାନେ ଆମର ଆମେ ଏଇଟା ବୁଝିବା ଯେ ଆଉ କିଛି ଜ୍ଞାନ ନାହିଁ, ଆର ଉଦ୍ଧାର ଆଉ କିଛି ଜ୍ଞାନ ନାହିଁ। ଭଗବତ ଗୀତାରେ ମଧ୍ୟ ଯେ ବେଦାନ୍ତ ସମସ୍ତ ବେଦ ପୁରାଣ ଉପନିଷଦ ସମସ୍ତ କିଛି ଶାସ୍ତ୍ର ରଚନା କରିସାରିଲା ପରେ ବ୍ୟାସଦେବ ବେଦାନ୍ତ ରଚନା କଲେ। 555 ସୂତ୍ର ଅଛି ବେଦାନ୍ତରେ, ସେଇ ସୂତ୍ରରେ ସବୁକିଛି ଜ୍ଞାନକୁ ସେ ଦେଇଦେଇଛନ୍ତି। 555 କି 5555 ଏଇଭଳି ଭାବରେ କେତେ ସୂତ୍ର ଅଛି ବେଦାନ୍ତ ସୂତ୍ରରେ, ସବୁକିଛି ଜ୍ଞାନ ସେଥିରେ ସେ ଦେଇଛନ୍ତି। କିନ୍ତୁ ସେଟା ପୂର୍ଣ୍ଣ ବାକ୍ୟରେ ରହିନି, ସୂତ୍ର ଆକାର ରହିଛି। ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅସ୍ୟଗତ, ଇଏ ହେଉଛି ଦ୍ୱିତୀୟ ନମ୍ବର ସୂତ୍ର, ଯେଉଁ ସୂତ୍ରରୁ ଆମର ଏଇ ଭାଗବତ ଆରମ୍ଭ ହେଇଛନ୍ତି। ଜନ୍ମାଦି ଅସ୍ୟଗତ ଅନୁଆଦି ତାର ବିସ୍ତାର କରାଯାଇଛି। ସେଥିପାଇଁ କୁହାଯାଉଛି ଯୋଉ କ'ଣ ନା ବେଦାନ୍ତ ସର୍ବବେଦାନ୍ତ ସାର ହିଁ, ସର୍ବବେଦର ସାର ଜିନିଷ ବା ବେଦାନ୍ତର ସାର ଜିନିଷଟା ଭାଗବତ ରହିଛି। ଅର୍ଥ ଏବଂ ବ୍ରହ୍ମସୂତ୍ରାଣା, ବ୍ରହ୍ମସୂତ୍ରର ବେଦାନ୍ତ ସୂତ୍ରର ଇଏ ହେଉଛି ଭାଗବତ ହେଉଛି ଅର୍ଥ। ଯାହା ବେଦାନ୍ତ ସୂତ୍ରରେ ସ୍ୱଳ୍ପ ଆକାରରେ କୁହାଗଲା, ସୂତ୍ର ଆକାରରେ କୁହାଗଲା, ତାକୁ ବିସ୍ତାର ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଜ୍ଞାନ ଏଇ ଆମର ବୈଦିକ ଶାସ୍ତ୍ରରେ ସବୁ ଆମେ ପାଇବା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ସପ୍ତମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ମୟାସକ୍ତ ମନାପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟଂ ସମଗ୍ରମ ମାଂ ଯଥା ଜ୍ଞାନ ଶେଷିତ ଅଛନ୍ତି। ମାନେ ସବୁକିଛି ଜ୍ଞାନ ଭଗବାନ ଦେଉଛନ୍ତି, ଆଉ କୌଣସି ସଂଶୟ ରହିବନି, ପୂର୍ଣ୍ଣ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ତ୍ରୟୋଦଶ ଅଧ୍ୟାୟରେ 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ଅନ୍ତିମରେ କହୁଛନ୍ତି ଏତତ୍ ଜ୍ଞାନ ନୀତି ପ୍ରତମ ଅଜ୍ଞାନ ଜଗତ ଅନ୍ୟଥା, ଏସବୁ ଯାହା ମୁଁ ସବୁ କହୁଛି ଏସବୁ ଜ୍ଞାନ, ଆଉ ଯାହା ସବୁ ରହିଲା ସେସବୁ ହେଉଛି ଅଜ୍ଞାନ। ଭଗବାନଙ୍କ ଛଡ଼ା ଆଉ କେହି କହିପାରିବେ ନାହିଁ ଯେ ସେ ପୂର୍ଣ୍ଣ ଜ୍ଞାନର ଅଧିକାରୀ, କାରଣ ସମସ୍ତ କିଛି ଯେତେ ଜ୍ଞାନ ଜ୍ଞାନ ବତାମହମ୍, ଯେତେ ବୈଜ୍ଞାନିକମାନଙ୍କର ଯେତେ ଜ୍ଞାନ ଅଛି ସେ ଜ୍ଞାନ ଭଗବାନଙ୍କଠାରୁ ଆସିଛି। ଭଗବତ ଗୀତା 15 ଶ୍ଳୋକରେ ଭଗବାନ କହିଛନ୍ତି ଯେ ସର୍ବସ୍ୱ ଚାହଂ ବୁଦ୍ଧି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନମ ଅପହନନ୍ତ, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଏବଂ ତାଙ୍କ ପାଖରୁ ଆସୁଛି ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି, ତିନୋଟି ଜିନିଷ ଆସୁଛି। ତେଣୁ ଜ୍ଞାନୀମାନେ ଯେଉଁ ବୈଜ୍ଞାନିକ ଜଣେ କହିଛନ୍ତି ଯେ ସେ ଯେଉଁ ଗବେଷଣା ବା ସେ ସବୁ ଜ୍ଞାନ ଯେଉଁ ପାଉଛନ୍ତି ସେଇଟା ହେଉଛି 99% ପର୍ସପିରେସନ୍, 1% ଇନ୍ସପିରେସନ୍, ଏଇଟା ସେମାନେ କହନ୍ତି। ଆମେ ଦେଖିବା ଆମର ସୁଷମ ଭକ୍ତିସ୍ୱରୂପ ଦାମୋଦର ସନ୍ନାହ କୁହନ୍ତି ଯେ ଆମର ଜଣେ ଭାରତୀୟ ଥିଲେ ହରଗୋବିନ୍ଦ ଖୁରାନା, ସେ ଗୋଟେ ନୋବେଲ ପ୍ରାଇଜ୍ ପାଇଛନ୍ତି। ସେ ତାଙ୍କର ଯେଉଁ ରିସର୍ଚ୍ଚ ରହିଛି ଗବେଷଣାଗାର ରହିଛି ସେଠି ସବୁ ରିସର୍ଚ୍ଚ DNA ଇତ୍ୟାଦି ସବୁ ଉପରେ ରିସର୍ଚ୍ଚ କରୁଛନ୍ତି, ଜୀବ କେମିତି ସୃଷ୍ଟି ହେଉଛି। ତାଙ୍କର ଧାରଣା ହେଉଛି କ'ଣ, ଲାଇଫ୍ କମ୍ସ ଫ୍ରମ୍ କେମିକାଲ, ଜୀବନ ଯେଉଁ ମନୁଷ୍ୟ ବା ଯେତେ ଜୀବ ସବୁ ସୃଷ୍ଟି ହେଉଛନ୍ତି ଜୀବନ କେମିତି ସୃଷ୍ଟି ହେଇଛି ନା କେତୋଟି କେମିକାଲ ଯେଉଁ ରହିଛି ରାସାୟନିକ ପଦାର୍ଥର ମିଶ୍ରଣରେ ଜୀବନ ସୃଷ୍ଟି ହେଉଛି। ଏକଥା ସବୁବେଳେ ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି, ଯେତେବେଳେ ବାସ୍ତବ ଜଗତରେ ଜଣେ ନୋବେଲ ପ୍ରାଇଜ୍ ପାଇଥିଲେ, ଆଉ ଜଣେ ସାଇଣ୍ଟିଷ୍ଟ ନୋବେଲ ପ୍ରାଇଜ୍ ପାଇଥିଲେ, ସିଏ ଆସିକରି ଆମେରିକାରେ ସେ ତାଙ୍କର ରିସର୍ଚ୍ଚ ତାଙ୍କର ଗବେଷଣା କହୁଥିଲେ। ସେ କହିଲେ ଯେ ଏଇ ଯେଉଁ ଜୀବନ ସୃଷ୍ଟି ହେଉଛି ସେ କେତୋଟି ରାସାୟନିକ ପଦାର୍ଥର ସମିଶ୍ରଣରେ ଏ ଜୀବନଟି ସୃଷ୍ଟି ହେଉଛି। ସୋଲ ବିଷୟରେ ବା ଆତ୍ମା ବିଷୟରେ ତାଙ୍କର ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କର ଧାରଣା ହେଇନି, ବୈଜ୍ଞାନିକମାନେ ଜାଣିନାହାନ୍ତି ସେଟାକୁ, ବି ବର୍ତ୍ତମାନ ବି ଆକ୍ସେପ୍ଟ କରୁନାହାନ୍ତି ସେଟାକୁ, ସୋଲ ବୋଲି କିଛି ଅଛନ୍ତି ନା। ତେଣୁ ଆମର ମହାରାଜ ଗୋଟେ ଟର୍ମ ଦେଇଛନ୍ତି, ତାକୁ କହୁଛନ୍ତି ସ୍ପିରିଟମ୍, ଯେମିତି ଆଟମ୍ ନ୍ୟୁଟ୍ରନ୍ ପ୍ରୋଟନ୍ ସବୁ ପ୍ରୋଟନ୍ ସବୁ ରହିଛି ବୈଜ୍ଞାନିକ ଭାଷାରେ, ସେଭଳି ଭାବରେ ଆମର ଗୁରୁ ମହାରାଜ ସେଟା ଗୋଟେ ଦେଇଛନ୍ତି ଟର୍ମ ସ୍ପିରିଟମ୍, ସୋଲକୁ ସେ କହୁଛନ୍ତି ସ୍ପିରିଟମ୍। ଆସ୍ତେ ଆସ୍ତେ ସାଇଣ୍ଟିଷ୍ଟ ମାନେ ସେ ସବୁ ଜାଣୁଛନ୍ତି ବୁଝୁଛନ୍ତି, କିନ୍ତୁ ଆମର କହିବା ଉଦ୍ଦେଶ୍ୟ ଥିଲା ଯେତେବେଳେ ଶ୍ରୀପାଦ ମହାରାଜ ଥିଲେ ସେଇ ସମୟ ନୋବେଲ ଆୱାର୍ଡ ଜଣେ ଆସିଲେ, ସିଏ ଏଇଭଳି ଭାବରେ ଯେତେବେଳେ ତାଙ୍କ ଥିଓରି ଉପସ୍ଥାପନ କଲେ, ସେତେବେଳେ ମହାରାଜ ସେଠି ଉଠିକି ତାଙ୍କୁ କହିଲେ, କହିଲେ ଇଫ୍ ଆଇ ଗିଭ୍ ୟୁ ଅଲ୍ ଦିସ୍ କେମିକାଲ୍ସ କ୍ୟାନ୍ ୟୁ କ୍ରିଏଟ୍ ଏ ଲାଇଫ୍? ମୁଁ ତମକୁ ଯଦି ଯେଉଁ ରାସାୟନିକ ପଦାର୍ଥ କଥା କହୁଛ, ଏଇ ରାସାୟନିକ ପଦାର୍ଥ ସବୁ ଆମେ ତମକୁ ଯୋଗେଇ ଦେବୁ, ତାହେଲେ ତମେ ଜୀବନ ସୃଷ୍ଟି କରିପାରିବେ? ଯେତେବେଳେ କଥା ପଚାରିଲେ ସେତେବେଳେ ସେ କହିଲେ ଦ୍ୟାଟ୍ ଆଇ କ୍ୟାନଟ୍ ସେ, ସେଇଟାକୁ ମୁଁ କହିପାରିବିନି। ଏ କଥାଟା ସବୁବେଳେ ପ୍ରଭାତ ମହାରାଜ ଅଧିକାଂଶ ଜାଗାରେ ପାଶ୍ଚାତ୍ୟ ଜଗତରେ ତାଙ୍କର ଯେଉଁ ଲେକ୍ଚରରେ ବା କନ୍ଭରସେସନରେ ଏଇ କଥାଟାକୁ ସବୁବେଳେ କୁହନ୍ତି, ଅଧିକାଂଶ ସମୟରେ ଏଇଟା କୁହନ୍ତି। ତେଣୁ ମହାରାଜ କହୁଥିଲେ ହରଗୋବିନ୍ଦ ଖୁରାନା ସେଭଳି ଭାବରେ ବହୁତ ରିସର୍ଚ୍ଚ କରୁଥିଲେ ଜୀବନ କେମିତି ସୃଷ୍ଟି ହେଉଛି, ବୈଜ୍ଞାନିକ ବର୍ତ୍ତମାନ ମଧ୍ୟ ସୃଷ୍ଟି ଚାହୁଁଛନ୍ତି, ମାନେ ଗବେଷଣା କରୁଛନ୍ତି ପ୍ରକୃତରେ କେମିତି ଜୀବନ ସୃଷ୍ଟି ହେଇଛି। କିନ୍ତୁ ଜଣେ ବୈଜ୍ଞାନିକ କହୁଛନ୍ତି ଯେ ଯେତେ ଚେଷ୍ଟା କଲେ ମଧ୍ୟ, ବହୁତ ପରିଶ୍ରମ କଲେ ମଧ୍ୟ ସେମାନେ ସେ ପ୍ରକୃତ ଜ୍ଞାନଟି ପାଇପାରନ୍ତିନି, ଯେଉଁ ତାଙ୍କର ଥିଓରି ବାହାର କରନ୍ତି ସେ ଜ୍ଞାନଟି ସେମାନେ ତାଙ୍କ ନିଜ ଚେଷ୍ଟାରେ ପାଇପାରନ୍ତିନି। ସେଥିପାଇଁ ସେମାନେ କହୁଛନ୍ତି 99% ପର୍ସପିରେସନ, 99 ଭାଗ ସେମାने ଚେଷ୍ଟା କରନ୍ତି କିନ୍ତୁ 1% ଇନ୍ସପିରେସନ, ଗୋଟେ ଆସୁଛି ପ୍ରେରଣା ଆସୁଛି ତାଙ୍କୁ ହଠାତ୍, ସେମାନେ ରାତିରେ ଶୋଇଥିବେ ଗୋଟେ ଉଠି ପଡ଼ିକିରି ଗୋଟେ ଭାଇ ହଉ ପାଇଗଲି ପାଇଗଲି ବୋଲି କହିକିରି ୟୁରେକା ଶବ୍ଦ ଆସିଛି, ସେଇଠି ସେମାନେ କହ ପାଇଗଲି ସେଟା ଜ୍ଞାନଟା ପାଇଗଲି, ସେମାନେ ରିସର୍ଚ୍ଚ କରୁଥିବେ କିନ୍ତୁ ସେଟା ଜାଣିପାରୁନଥିବେ, ହଠାତ୍ ତାଙ୍କୁ ସେ ଜ୍ଞାନଟି ଆସି ପହଞ୍ଚିବ। ଏମିତି ଆମର ଗ୍ରୀସ୍ର ଜଣେ ସାଇଣ୍ଟିଷ୍ଟ ଅଛନ୍ତି, ଆଦି ତାଙ୍କ ନାଁ ହେଉଛି ଆର୍କିମିଡିସ୍ ପ୍ରିନ୍ସିପଲ, ତାଙ୍କ ରାଜା ତାଙ୍କୁ କହିଲେ, ବୈଜ୍ଞାନିକ ମାନେ ସେତେ ସବୁ ବୈଜ୍ଞାନିକ ମାନେ ଥିଲେ, ତାଙ୍କୁ କହିଲେ ଗୋଟେ ଯୋଉ ମୁକୁଟ ରହିଛି ମୁକୁଟରେ କେତେ ସୁନା ରହିଛି ନା କ'ଣ, ଏଇ ଟାଇପ୍ର ଗୋଟେ କ୍ୱେଶ୍ଚିନ୍ ପଚାରିଲେ, ତେଣୁ ସେ ଏଇଟାକୁ କେତେ କେହି ଠିକ୍ ଭାବରେ କହିପାରିଲେନି। ତେଣୁ ଆର୍କିମିଡିସ୍ ଜଣେ ସାଇଣ୍ଟିଷ୍ଟ ଥିଲେ, ସିଏ ସ୍ନାନ ମାନେ ଗୋଟେ କୂଅରେ ଗାଧୋଉଥିଲେ, କୂଅରେ ପାଣି କାଢ଼ିକି ଗାଧୋଉଥିଲେ, ମାନେ ସେ କୂଅରୁ ପାଣି କାଢ଼ିକିରି ସେ ଟାୱେଲ୍ ପକେଇ ଗାଧୋଉଥିଲେ। ତେଣୁ ହଠାତ୍ ତାଙ୍କୁ ସେ ଜ୍ଞାନଟି ଆସିଲା, ତେଣୁ ସିଏ ଉଲଗ୍ନ ହେଇକିରି ଧାଇଁଲେ, ୟୁରେକା 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 ଗୋଟେ ଶବ୍ଦ ରହିଛି, ୟୁରେକା ଅର୍ଥ ଗ୍ରୀସ୍ର ଟର୍ମ ହେଉଛି ମୁଁ ପାଇଗଲି, ମାନେ ସେ ଜ୍ଞାନଟା ହଠାତ୍ ତାକୁ ଆସି ପହଞ୍ଚିଗଲା। ଯେମିତି ଆମେ ପାଣି ପକାଉଛେ, ପାଣିରେ ଗୋଟେ ଗରାଟେ ବୁଡ଼ଉଛେ, କେତେ ଓଜନ ଅଛି ଗରାର ପାଣି ମାନେ କେତେ ଆହୁରି ଅଧିକ ଓଜନ ହେବା କଥା, କିନ୍ତୁ ପାଣି ଭିତରେ ଯେତେବେଳେ ପଡ଼ିଯାଉଛି ତାର ଓଜନଟା ହ୍ରାସ ହେଇଯାଉଛି, ତାହାକୁ ମେଡ଼ିସ୍ ପ୍ରିନ୍ସିପଲ୍ ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବେ ବୈଜ୍ଞାନିକମାନଙ୍କ ଯେଉଁ ପ୍ରମାଣ ବା ଯେଉଁ ଜ୍ଞାନ ସେଇଟା ହେଉଛି ପ୍ରତ୍ୟକ୍ଷ ଜ୍ଞାନ, ତେଣୁ ପ୍ରତ୍ୟକ୍ଷ ଜ୍ଞାନ ମଧ୍ୟ ପୂର୍ଣ୍ଣ ନୁହଁ, ଯଦିଓ ସେଇଟାକୁ ଆମେ କହିବାନି ଭୁଲ ବୋଲି, କିନ୍ତୁ ତାଙ୍କର ଯେଉଁ ବୈଜ୍ଞାନିକମାନେ ଜ୍ଞାନ ବାହାର କରିଛନ୍ତି ସେମାନେ କହିପାରିବେନି ଯେ ଆମର ଜ୍ଞାନ ସମ୍ପୂର୍ଣ୍ଣ ହେଇଗଲା ଆଉ ଜ୍ଞାନ ନାହିଁ ଆପଣ, ତାଙ୍କ ରିସର୍ଚ୍ଚ ସବୁବେଳେ ଚାଲିଥିବ। ଆମର ବ୍ରହ୍ମା କହୁଛନ୍ତି ବ୍ରହ୍ମସଂହିତାରେ ଯେ ପନ୍ଥାସ୍ତୁ କୋଟି ସଦବତ୍ ସର ସମ୍ପ୍ରଗମ୍ୟ ବାୟୁରଥାଭି ମନସ୍ୱ ମନିପୁଙ୍ଗ ବାହନମ ସୋପ୍ୟସ୍ତି ଯତ୍ ପ୍ରବଦ୍ୟ ସିନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାରି ପୁରୁଷଙ୍କ ଭଜା। 100 କୋଟି ବର୍ଷ ଧରିକି ବୈଜ୍ଞାନିକମାନେ ଯଦି ଗବେଷଣା କରି ଚାଲିବେ, ତଥାପି ସେ ଯେଉଁ ଅନ୍ତିମ ସତ୍ୟ ରହିଛି ସେ ଅନ୍ତିମ ସତ୍ୟ ପହଞ୍ଚିପାରିବେ ନାହିଁ, କାହିଁକି ନା ଅନ୍ତିମ ସତ୍ୟରେ ପହଞ୍ଚିବା ପାଇଁ ପନ୍ଥା ହେଉଛି ଅଲଗା, ଦୁଇ ପ୍ରକାର ପନ୍ଥା ଅଛି ପ୍ରକୃତ ଜ୍ଞାନ ପାଇବା ପାଇଁ, ଦୁଇ ପ୍ରକାର ପନ୍ଥା ଅଛି, ଗୋଟେ ହେଉଛି ଆରୋହ ପନ୍ଥା, ଗୋଟେ ହେଉଛି ଅବରୋହ ପନ୍ଥା। ଆରୋହ ପନ୍ଥାରେ ଆମେ ନିଜେ ଚେଷ୍ଟାରେ ଜାଣିବା କିଏ, ଯେମିତି ଆମର ପିତା ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ସବୁବେଳେ ଦିଅନ୍ତି, ଆମର ପିତା କିଏ ଜାଣିବା ପାଇଁ ହେଲେ ଆମେ ଯଦି ବର୍ତ୍ତମାନ ବୈଜ୍ଞାନିକମାନେ DNA ରିସର୍ଚ୍ଚ କରୁଛନ୍ତି ବା ସବୁ ଟେଷ୍ଟ ସବୁ ରହିଛି, ସେ ଟେଷ୍ଟରେ ବର୍ତ୍ତମାନ ଲ୍ୟାଡ଼େନ୍ ଯେଉଁ ମରାଗଲା ତା'ର ସେ ଟେଷ୍ଟ କରିକି ସେ ଆଣିଲେ ଯେ ହଁ ଇଏ ହେଉଛି ଲ୍ୟାଡ଼େନ୍ ବୋଲି, ଆମେରିକାରେ ସେଇଟା ଇଏ କରାଗଲା ଟେଷ୍ଟ ରହିଛି, ଜିନ୍ ଟେଷ୍ଟରୁ ଜଣାଯିବ ଇଏ କ'ଣ। ତେଣୁ ଆମର ପିତା ଯିଏ ଜାଣିବା ପାଇଁ ହେଲେ ଆମେ ସବୁ ଯେତେ ଟେଷ୍ଟ କଲେ ମଧ୍ୟ, ଯଦି ବର୍ତ୍ତମାନ ବା ପୃଥିବୀରେ କୋଟି କୋଟି ଲୋକ ଅଛନ୍ତି, ଆମେ ନିଜ ପିତାଙ୍କର ଜିନ୍କୁ ଛାଡ଼ିକି ଯଦି ଅନ୍ୟ ଲୋକମାନଙ୍କର ଜିନ୍କୁ ଟେଷ୍ଟ କରିବା, ତାହେଲେ ଆମର ତ ଜୀବନ ଚାଲିଯିବ, ଆମେ ଜାଣିପାରିବାନି। ଇଏ ହେଉଛି ଆରୋହ ପନ୍ଥା, କିନ୍ତୁ ଅବରୋହ ପନ୍ଥାରେ ଯଦି ମାଆ କହିବେ ଯେ ଇଏ ହେଉଛନ୍ତି ତମ ପିତା, ତାହେଲେ ଆମେ ଗ୍ରହଣ କରିଦେବା, ତାହେଲେ ସେଇଟାକୁ ଆମେ ସାଙ୍ଗେ ସାଙ୍ଗେ ସେ ଜ୍ଞାନଟି ପାଇଯିବା। ତେଣୁ ଭାଗବତମରେ 1 ସ୍କନ୍ଧରେ 10ମ ସ୍କନ୍ଧରେ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କର ସ୍ମୃତିରେ ସେ କଥା କହୁଛନ୍ତି ଯେ ଶ୍ରେୟ ଶ୍ରୁତି ଭକ୍ତି ଉଦସ୍ୟତେ ବିଭୁ ପ୍ରିଷ୍ୟନ୍ତେ ଯେ କେବଳ ବୋଧଲବ୍ଧ ହେ ତେଷାମ ସବୁ ପ୍ରେଷଳ ଏବଂ ଶିଷ୍ୟତେ ନାନ୍ୟ ଯଥା ସ୍ଥୂଳ କୁଶାଳ ଘାତିନ। ଆମ ସବୁକିଛି ଜ୍ଞାନ ସବୁକିଛି ଶ୍ରେୟ ଜିନିଷ ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯାହାକି ଶାସ୍ତ୍ରରେ ଭକ୍ତିକୁ କୁହାଯାଇଛି, ହେଉଛି ସବୁଠୁ ଶ୍ରେୟ ଜିନିଷଟା ହେଉଛି ଭକ୍ତି, କିନ୍ତୁ ଆକୁ ଆମେ ଛାଡ଼ିକିରି ଅନ୍ୟ ଯେତେ ପନ୍ଥା ରହିଛି କର୍ମ ଜ୍ଞାନ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ଯାହା ସବୁ ପନ୍ଥାକୁ ଅବଲମ୍ବନ କଲେ ମଧ୍ୟ ସେ କେବଳ ବୋଧଲବ୍ଧ, କେବଳ ପରିଶ୍ରମ ହିଁ ତାର ଫଳ ହେବ, ଏବଂ ତାର ଫଳଟା କ'ଣ ହବ, ଖାଲି ଯେ ପରିଶ୍ରମ କରିବା ତା ନୁହେଁ, ତାର ଫଳ ମଧ୍ୟ ପରିଶ୍ରମ ହିଁ ହବ। ଆଉ ଗୋଟେ ଉଦାହରଣ ପ୍ରମାଣ ଯିଏ ଦେଉଛନ୍ତି ଯେ ନାନ୍ୟ ଯଥା ସ୍ଥୁଳ କୁଶଳ ଘାତିନ, କୁଶଳ କହିଲେ ଯେଉଁ ଚଷୁ, ଚଷୁକୁ ଯଦି କୁଟିକିରି ଆମେ କହିବା ସେଇ ତା ଦେହରେ ଯେଉଁ ଧାନ ବାହାର ଚାଉଳ ବାହାରିବ ସେଥିରେ ଆମେ ଆମର ଖାଦ୍ୟ ପାଇବା। ଯଦି ଆମର ରାଧାଗୋବିନ୍ଦ ମହାରାଜ କହନ୍ତି ଯଦି ଜଣକୁ ଲୋକଙ୍କୁ ଭୋକ ହେଉଥିବ ତାକୁ କୁହାଯିବ ଗୋଟେ ଟ୍ରକରେ ଟ୍ରକରେ ଚଷୁ ଦିଅ, ଏଇଟା ଫୁଟିକିରି ଯେଉଁ ଧାନ ବା ଯେଉଁ ଚାଉଳ ବାହାରିବ ସେଥିରେ ତମେ ଜୀବନ ମାନେ ଖାଦ୍ୟ ଗ୍ରହଣ କରିବ, ତେଣୁ ସେ କ'ଣ ଖାଦ୍ୟ ପାଇବ ସେଥିରେ ତା ଜୀବନ ହିଁ ଚାଲିଯିବ। ତେଣୁ ଏହିଭଳି ଭାବରେ ଆମର ଶାସ୍ତ୍ରରେ ରୂପବାଦ ମହାରାଜ କହନ୍ତି ଭଗବତ ଗୀତା ହଉ ବା ଭାଗବତ ହଉ ଯେକୌଣସି ପ୍ରଶ୍ନ ପଚାର ସେ ପ୍ରଶ୍ନର ଉତ୍ତର ରହିଛି, କାରଣ ସାର ଜିନିଷଟା ରହିଛି। ସର୍ବେଦ ଇତିହାସ ସାରମ ସାରମ ସମୃତ, ଭାଗବତଙ୍କୁ କୁହାଯାଉଛି ସମସ୍ତ ବେଦ ଇତିହାସର ସାର। ଭଗବତ ଗୀତା ମଧ୍ୟ ସେଭଳିଆ କୁହାଯାଇଛି ସର୍ବୋପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥବର୍ଷା ସୁଧିଭୋକ୍ତା ଦୁଗ୍ଧଂ ଗୀତା ମୃତ ମହତ। ସମସ୍ତ ଉପନିଷଦକୁ ରୂପକୁ ଯଦି ଗୋଟେ ଗାଭୀ ସହିତ ତୁଳନା କରାଯାଏ ତାର ଦୁଗ୍ଧ ହେଉଛି ଭଗବତ ଗୀତା। ସବୁକିଛି ଜ୍ଞାନ ଏଥିରେ ଆମେ ପାଇବା। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଆମେ ଦେଇଛନ୍ତି, ମାନେ ଗୃହ ଗୃହତର ଏବଂ ଗୃହତମ ତିନି ପ୍ରକାର ଜ୍ଞାନ ଦିଆଯାଇଛି। ଯେଉଁ ଜ୍ଞାନ କି ଆମର ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ସେ ଜ୍ଞାନ ସବୁ ରହିଛି, ଭୌତିକ ଜଗତ ବିଷୟରେ ଜ୍ଞାନ ଦିଆଯାଇଛି ସେଇଟାକୁ ଗୃହ କୁହାଯାଉନି। ଭୌତିକ ଜଗତରେ ଯେମିତି ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଏଇ ଯେଉଁ ଭୌତିକ ଜଗତ ଯେତେ ରହିଛି ସବୁକୁ ଆଠଟି ଭାଗରେ ବିଭକ୍ତ କରିଛନ୍ତି ଭଗବାନ। ଭୂମି ଜଳ ଭୂମି ଆପ ନଳ ବାୟୁ ଫାଙ୍ଗ ମନ ବୁଦ୍ଧି ରେବଚ ଅହଙ୍କାର ଇତିଅମେ ଭିନ୍ନ ପ୍ରକୃତି ରସ୍ତା, ୟାକୁ ଗୃହ ଜ୍ଞାନ କୁହାଯାଉନି। ଏ ଜ୍ଞାନ ବୈଜ୍ଞାନିକମାନେ ମଧ୍ୟ କିଛି କିଛି ପାଉଛନ୍ତି, କିନ୍ତୁ ଏଇ ଭୌତିକ ଜଗତର ଜ୍ଞାନ ମଧ୍ୟ ଏଇଟା ଗୃହ ନୁହଁ। ଭୌତିକ ଜଗତର ଜ୍ଞାନର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ରହିଛି ସେଇଟା ପରମାର୍ଥୀୟ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ, ସେ ତିନି ଭାଗରେ ବିଭକ୍ତ କରାଯାଉଛି, ଗୃହ ଗୃହତର ଏବଂ ଗୃହତମ। କିନ୍ତୁ ଭୌତିକ ଜଗତର ଜ୍ଞାନ ମଧ୍ୟ ସେ ମଧ୍ୟ ଆମେ କହିବା ବୈଜ୍ଞାନିକମାନେ କିଛି ପ୍ରାପ୍ତ ହୋଇଛନ୍ତି, କିନ୍ତୁ ସେ ମଧ୍ୟ ପୂର୍ଣ୍ଣ ଭାବରେ ପ୍ରାପ୍ତ ହୋଇନାହାନ୍ତି। ଖାଲି ଏ ପୃଥିବୀ ବିଷୟରେ କିଛି କିଛି ଜ୍ଞାନତାକ ରହିଛନ୍ତି, ପୃଥିବୀ ବିଷୟରେ କେତେ ଜୀବ ଅଛନ୍ତି ସେଇଟା ମଧ୍ୟ ସେମାନେ କହିପାରିବେନି। ଯେମିତି ଆମ ପଦ ପୁରାଣରେ କୁହାଯାଇଛି 984,00,000 ପ୍ରକାର ଜୀବ ଅଛନ୍ତି, ଜଳଜା 900,000, ସ୍ଥାବରା 200,000, କୃମେୟ ରୁଦ୍ର ସଂଖ୍ୟକ, ପକ୍ଷିଣା 1,00,000, ବସବ 300,000, 4,00,000 ମାହ 84,00,000 ପ୍ରକାର ଜୀବ ଅଛନ୍ତି। ଶାସ୍ତ୍ରରେ ସବୁ ବର୍ଣ୍ଣନା, ସବୁ ଜ୍ଞାନ ଶାସ୍ତ୍ରରେ ରହିଛି। ତେଣୁ ଏ ଆମ ପୃଥିବୀ ପୃଷ୍ଠର ଜ୍ଞାନ ତ ପୂର୍ଣ୍ଣ ଭାବରେ ବୈଜ୍ଞାନିକମାନେ ପ୍ରାପ୍ତ ହୋଇନାହାନ୍ତି, ପୃଥିବୀ ବାହାର କଥା ସେମାନେ ଚେଷ୍ଟା କରୁଛନ୍ତି କିଛି ପାଇବା ପାଇଁ, କିନ୍ତୁ ଚେଷ୍ଟା କଲେ ମଧ୍ୟ ସେମାନେ ସଫଳ ହେଇପାରୁନାହାନ୍ତି। ଯେମିତି ଚନ୍ଦ୍ର 1969 ଯେତେବେଳେ ସେମାନେ କହିଲେ ଯେ ପ୍ରଥମ ମାନବ ଯାଇକିରି ଚନ୍ଦ୍ରରେ 3 ଯାଇକି ପହଞ୍ଚିଲେ, ସେମାନେ କହୁଛନ୍ତି ପ୍ରଥମେ ଯାଇକି ପହଞ୍ଚନ୍ତି, କିନ୍ତୁ ପ୍ରକୃତରେ ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ ତାଙ୍କର ଗୋଟେ ବହି ଲେଖିଛନ୍ତି ଯେଉଁ ପ୍ରକୃତରେ ସେଠି କୁହାହଉଛି ଯେ ବୈଜ୍ଞାନିକମାନେ ସେଠି ଯାଇନାହାନ୍ତି, ଚନ୍ଦ୍ରକୁ ଯାଇନାହାନ୍ତି। ଗୋଟେ ବହି ବାହାରି ବୈଜ୍ଞାନିକମାନେ କହୁଛନ୍ତି, ଆମର ଶିଶୁ ଭକ୍ତିଦେବ ନାରାୟଣ ସାଇ ମହାରାଜ କହୁଥିଲେ, ସେ ବହିଟି ପଢୁଥିଲେ ବମ୍ବେର ଲାଇବ୍ରେରୀ ଅଛି ସ୍କନରେ, ସେ ପଢୁଥିଲେ ସେଟାକୁ, ସେଇଟା ବିଭିନ୍ନ ମାନେ ଦର୍ଶାଇ ଦିଆଯାଇଛି, ସେମାନେ ଯେଉଁଗୁଡ଼ା ଦେଇଛନ୍ତି କେମିତି ଭୁଲ ବୋଲି ସେଇଟା ଦର୍ଶାଇ ଦିଆଯାଇଛି। ତା ଦେହରେ ଗୋଟିଏ ଉଦାହରଣ ମହାରାଜ କହୁଥିଲେ, ଯଦି କୌଣସି ବାୟୁ ନାହିଁ ବୋଲି କହୁଛନ୍ତି, କିନ୍ତୁ ସେମାନେ ଯେଉଁ ଆମେରିକା ଯାଇକି ଯେଉଁ ପତାକା ଲଗେଇଛନ୍ତି ସେ ପତାକାଟା ଉଡ଼ୁଛି, ସେଠି ବାୟୁ ନାହିଁ ତାହେଲେ ଉଡ଼ିଲା କେମିତି। ଏଭଳି ଭାବରେ ବିଭିନ୍ନ ପ୍ରମାଣ ସବୁ ସେମାନେ ଦେଇଛନ୍ତି। ତେଣୁ ସେତେବେଳେ ପ୍ରଭୁପାଦ ମହାରାଜ କହୁଥିଲେ ନା ଏଇଟା ସେମାନେ ଯାଇପାରିବେନି ସେ ଚନ୍ଦ୍ରକୁ, ସେ ଉଦାହରଣ ଦେଲେ ଯେଉଁ ସ୍ପିଡ଼ରେ ସେ ଯାଉଛନ୍ତି ଚନ୍ଦ୍ରକୁ ସେମାନେ ଭାବୁଛନ୍ତି ପୃଥିବୀର ନିକଟତମ ଗ୍ରହ ବୋଲି, ମାନେ ଚନ୍ଦ୍ରକୁ ତ ବୈଜ୍ଞାନିକମାନେ କହୁଛନ୍ତି ଗୋଟେ ସାଟେଲାଇଟ୍ ଉପଗ୍ରହ, ସୂର୍ଯ୍ୟର ଗୋଟେ ଉପଗ୍ରହ, ଏଇଟା ଗ୍ରହ ପୃଥିବୀ ହେଉଛି ଗ୍ରହ, ପୃଥିବୀର ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ପ୍ରକୃତରେ ପ୍ରଭୁପାଦ ମହାରାଜ ସବୁବେଳେ ଏଇ ଉଦାହରଣଟି ଦିଅନ୍ତି, କହିଲେ କାହିଁକି ରବି ପରେ ସୋମ ଆସୁଛି, ରବିବାର ପରେ ସୋମବାର ଆସୁଛି, ଶାସ୍ତ୍ରରେ ସେଟା ବର୍ଣ୍ଣନା କରାଯାଇଛି। ଚନ୍ଦ୍ର ଯେଉଁ ରହିଛି ସୂର୍ଯ୍ୟର ଉର୍ଦ୍ଧ୍ୱରେ ଚନ୍ଦ୍ର, ଯେତେବେଳେ ଆମର ଭାଗବତମ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ଯେତେବେଳେ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ମୋହିନୀ ରୂପେ ଆସିକିରି ସବୁ ଅମୃତ ବଣ୍ଟନ କଲେ ଦେବତାମାନଙ୍କୁ ଏବଂ ଅସୁରମାନଙ୍କୁ ବଞ୍ଚନ କଲେ, ଅସୁରମାନେ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି, ଏବଂ ସେହି ଯୁଦ୍ଧ ଯେତେ ଏତେ ପ୍ରବଳ ଭାବରେ ଯୁଦ୍ଧ ହେଉଛି, କ୍ଷୀର ସମୁଦ୍ର ତଟରେ ସେଇଟା ହେଉଛି, ଏତେ ପ୍ରବଳ ଭାବରେ ଯୁଦ୍ଧ ହେଉଛି, ଯେଉଁ ସେ ଲୋକମାନେ ଯେଉଁ ସେଠି ମୃତ୍ୟୁବରଣ କରୁଛନ୍ତି ଦେବତା ବା ଅସୁରମାନେ, ସେ ରକ୍ତ ଯାଇକିରି ସୂର୍ଯ୍ୟ ମଣ୍ଡଳକୁ ଯାଇ ପହଞ୍ଚୁଛି, ସେଇଠି ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି, ମାନେ ଚନ୍ଦ୍ରଟା ସୂର୍ଯ୍ୟର ଉର୍ଦ୍ଧ୍ୱରେ, ଭାଗବତରେ ଆଉ ଅନ୍ୟାନ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଚନ୍ଦ୍ର ହେଉଛି ସୂର୍ଯ୍ୟଠାରୁ ଆହୁରି ଅଧିକ ଲକ୍ଷେ ମାଇଲ୍ ନା କେତେ ଯୋଜନ ଦୂରରେ ଅଛି, ଚନ୍ଦ୍ର ହେଉଛି ସୂର୍ଯ୍ୟଠାରୁ ଉର୍ଦ୍ଧ୍ୱରେ ରହିଛି। ତେଣୁ ତାଙ୍କର ବୈଜ୍ଞାନିକମାନଙ୍କ ଜ୍ଞାନ ଲିମିଟେଡ୍। ତାପରେ ଯେତେବେଳେ ପ୍ରଭୁପାଦ ମହାରାଜ ଗୋଟେ ପ୍ରଶ୍ନ ପଚାରିଥିଲେ ଯେ ପ୍ରକୃତରେ ସେମାନେ ଯେଉଁ କହିଲେ ବର୍ତ୍ତମାନ ମଧ୍ୟ ଆମେରିକାରେ ରହିଛି ଗୋଟେ ଜାଗାରେ, ସେମାନେ କହୁଛନ୍ତି ଯେ ଚନ୍ଦ୍ରରୁ ଯେଉଁ ଆଣିଥିଲେ ମାଟି ପଥର ସବୁ ଆଣିଥିଲେ ଗୋଟେ ଜାଗାରେ ରହିକି ସେଠି ପୂଜା ହେଉଛି, ମାନେ ସବୁ ଲୋକମାନେ ଜଗିକି ରହିଛନ୍ତି, ସୈନ୍ୟମାନେ ଜଗିକି ରହିଛନ୍ତି, ଯେଉଁମାନେ ଯାଆନ୍ତି ସେଇଟା ଦେଖନ୍ତି ଚନ୍ଦ୍ରଗ୍ରହଣରୁ ଏସବୁ ଆସି ଚନ୍ଦ୍ରମଣ୍ଡଳରୁ ଆସିବେ। କିନ୍ତୁ ହଁ ତେଣୁ କିନ୍ତୁ ସେଇଟା ପ୍ରକୃତରେ ସେଇଟା ଗୋଟେ ଚିଟିଂ, ଗୋଟେ ମାନେ ଯେଉଁ ଜୀବର ରହିଛି ଭ୍ରମ ପ୍ରମାଦ ବିପ୍ଲବିଷା କରଣାପାଠବ ବିପ୍ଲବିଷା ବା ଇଏ ହେଉଛି ଠକ ଠକେଇ ମନୋବୃତ୍ତି। ପ୍ରକୃତରେ ଏଇଟା ସେ ବୈଜ୍ଞାନିକମାନେ ମୋତେ କହୁଛନ୍ତି ଏଇଟା ଗୋଟେ ମରୁଭୂମିରେ ଏସବୁ ଇଏ କରାହେଇଛି, ସବୁ ଭିଡ଼ିଓ ସୁଟିଂ କରାହେଇଛି କରାହେଇଛି। ତେଣୁ ଚନ୍ଦ୍ର ବିଷୟରେ କାହିଁକି ଆମେ ଆମେ ଜ୍ଞାନ ପାଇବା, ଆମର ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଚନ୍ଦ୍ରର ମୁଁ ଚନ୍ଦ୍ରରେ ଯେଉଁ ଫୁଲର ଫଳର ସବୁ ଶାକସବଜି ଯେଉଁ ରହିଛି ତାର ଯେଉଁ ରସ ସେ ହେଉଛି ଚନ୍ଦ୍ରରୁ ଆସୁଛି। ରସ ହୁଁ ମପ୍ସ କହନ୍ତି ମାନେ ଯେଉଁ ଚନ୍ଦ୍ରର ଚନ୍ଦ୍ରର ଯେଉଁ କିରଣରେ ଚନ୍ଦ୍ର କିରଣରେ ସବୁ ଶାକସବଜି ତାଙ୍କର ରସ ପାଉଛନ୍ତି, ଭଗବତ ଗୀତାରେ ସେ ସବୁଠି ଅଛନ୍ତି। ଏବଂ ଚନ୍ଦ୍ର ବା ଚନ୍ଦ୍ର ଯେଉଁ ଆଲୋକରେ ଯଦି ଶାକସବଜି ସବୁ ହେଇପାରୁଛି ରସ ପାଉଛନ୍ତି ସବୁ ହେଉଛି, ହଁ ତାହେଲେ ଚନ୍ଦ୍ରରେ କେମିତି ରହିବନି କିଛି ଜୀବନ ରହିବନି, ଜୀବନ୍ତ ରହିବେ କେମିତି ରହିବନି, ଯାହାର ଆଲୋକରେ ଏସବୁ ଏଠି ଏମାନେ ସବୁ ପାଉଛନ୍ତି ପୁଷ୍ଟ ହେଉଛନ୍ତି। କୃଷ୍ଣାମି ଚୌଷଧି ସାହମ ସୋମ ସୋମଭୂତ ରସାତ୍ମକ, ସୋମରେ ବା ଚନ୍ଦ୍ରରେ ଯେଉଁ ରସ ରହିଛି ସେ ରସ ଦ୍ୱାରା ଔଷଧ ସବୁ ସୃଷ୍ଟି ହେଉଛି। ତାହେଲେ ଚନ୍ଦ୍ରରେ ଚନ୍ଦ୍ର ଜଗତ କେମିତି କିଛି କେହି ଲୋକ ରହିବେନି, ଜୀବ କେମିତି ରହିବେନି, ଉପବନ୍ଧାରେ ଯେଉଁ ସୂର୍ଯ୍ୟରେ ସୂର୍ଯ୍ୟରେ ଯଦି ଆମେ କହିବା ଜୀବନ ଅଛି ତାହେଲେ ବୈଜ୍ଞାନିକମାନେ କହିବେ ଏଇସବୁ ଭୁଲ ଧାରଣା, ଏଇସବୁ ଶାସ୍ତ୍ରରୁ କହିବେ କାଳ୍ପନିକ ମାଇଥୋଲୋଜି ବୋଲି କହିବେ। କିନ୍ତୁ ସୂର୍ଯ୍ୟରେ ଯଦି ଜୀବନ ନଥାନ୍ତା ତାହେଲେ ବର୍ତ୍ତମାନ ଯେଉଁ ଆସୁଛି ବର୍ତ୍ତମାନ ଯେଉଁ ବଂଶ ଆସୁଛି ସୂର୍ଯ୍ୟବଂଶ ସୂର୍ଯ୍ୟଙ୍କଠାରୁ ଆସୁଛି। ଆମର ବର୍ତ୍ତମାନ ଯେ ମନୁ ଅଛନ୍ତି ସପ୍ତମନୁ ସେ ହେଉଛନ୍ତି ବିବସ୍ୱାନ, ତାଙ୍କ ନାମ ହେଉଛି ଶ୍ରାଦ୍ଧ ଦେବ, ସେ ବିବସ୍ୱାନଙ୍କର ପୁତ୍ର ବୈବସ୍ୱତ ମନୁ, ତାଙ୍କ ନାମ ହେଉଛି ଗୋଟେ ଶ୍ରାଦ୍ଧ ଶ୍ରାଦ୍ଧ ଦେବ ବୈବସ୍ୱତ ମନୁ, ସେ ସୂର୍ଯ୍ୟଙ୍କର ପୁତ୍ର, ସୂର୍ଯ୍ୟଙ୍କର ସେ କ୍ଷତ୍ରିୟ ବଂଶ, ଦୁଇ ପ୍ରକାର କ୍ଷତ୍ରିୟ ବଂଶ ଅଛି, ଗୋଟେ ସୂର୍ଯ୍ୟଙ୍କ ଠାରୁ ଆସୁଛି ଗୋଟେ ଚନ୍ଦ୍ରଙ୍କ ଠାରୁ ଆସୁଛି। ତେଣୁ ସୂର୍ଯ୍ୟଙ୍କ ଠାରୁ ଯେଉଁ ବଂଶ ଆସୁଛି ତାକୁ କ୍ଷତ୍ରିୟ ମାନେ ସୂର୍ଯ୍ୟ ବଂଶ ବୋଲି କୁହାଯାଉଛି। ଭଗବାନ ରାମଚନ୍ଦ୍ର ଆସନ୍ତି ସୂର୍ଯ୍ୟ ବଂଶରେ ଆସନ୍ତି, ଭଗବାନ କୃଷ୍ଣ ଆସନ୍ତି ଚନ୍ଦ୍ର ବଂଶରେ। ତେଣୁ ସୂର୍ଯ୍ୟରେ ଯଦି ଜୀବନ ନଥାନ୍ତା ଭଗବତ ଗୀତାରେ ଚତୁର୍ଥାରେ ଭଗବାନ କେମିତି କହିଥାନ୍ତେ ଇମଂ ବିବସତେ ଯୁବଂ ତତ୍ତବାନ ହମ ବ୍ୟୟମ ବିବସାନ ମନମେ ପ୍ରାହ ମନୁ ବିଖ୍ୟା କରୁ। ଏଇ ଯେଉଁ ଜ୍ଞାନ ପ୍ରଥମେ ଭଗବତ ଗୀତାର ଜ୍ଞାନ ଆମେ ପାଉଛେ 5000 ବର୍ଷ ତଳେ ଭଗବାନ ଅର୍ଜୁନଙ୍କୁ ଦେଇଥିଲେ, ପ୍ରଥମେ ସେଇଟାକୁ ଭଗବତ ଗୀତାର ଜ୍ଞାନ ଭଗବାନ ଦେଇଥିଲେ ବିବସାନ ସୂର୍ଯ୍ୟ ଦେବତା ବିବସାନଙ୍କୁ ଦେଇଥିଲେ। ବିବସାନ ଜଣେ ହେଉଛନ୍ତି ଆଦିତ୍ୟ, ସେ ହେଉଛନ୍ତି କଶ୍ୟପଙ୍କର ପୁତ୍ର, ଅଦିତିଙ୍କର ପୁତ୍ର, ଅଦିତିଙ୍କର ଯେଉଁ 12 ଜଣ ପୁତ୍ର ଅଛନ୍ତି ତାଙ୍କୁ ଆଦିତ୍ୟ ଆଦିତ୍ୟ ବୋଲି କୁହାଯାଉଛି। ସେମାନେ ତାଙ୍କ ଭିତରୁ ଦ୍ୱାଦଶ ଆଦିତ୍ୟ ଭିତରୁ ସୂର୍ଯ୍ୟଦେବ ହେଉଛନ୍ତି ଜଣେ ଆଦିତ୍ୟ, ଏବଂ ବାମନ ଦେବ ମଧ୍ୟ ଜଣେ ଆଦିତ୍ୟ, ଇନ୍ଦ୍ର ମଧ୍ୟ ଅଦିତିଙ୍କର ପୁତ୍ର ଆଦିତ୍ୟ, ଏ 12 ଜଣ ଆଦିତ୍ୟ ଅଛନ୍ତି। ତେଣୁ ସୂର୍ଯ୍ୟ ଦେବତା ଯଦି ବିଭୂଷଣଙ୍କୁ ଜ୍ଞାନ ଭଗବାନ ପ୍ରଦାନ କରୁଥିଲେ ତାହେଲେ ସେଠି ଜୀବନ ନଥିଲେ ତାହେଲେ ଭଗବାନ କାହାକୁ ପ୍ରଦାନ କଲେ ଜ୍ଞାନ? ତେଣୁ ଏଇଥିରୁ ଆମେ ଜାଣିବା ଯେ ସୂର୍ଯ୍ୟ ମଣ୍ଡଳରେ ମଧ୍ୟ ଜୀବନ ଅଛି। ଆମର ଶାସ୍ତ୍ରରେ ପଞ୍ଚମ ସ୍କନ୍ଧରେ ଭାଗବତରେ ବର୍ଣ୍ଣନା କରାଯାଏ ସୂର୍ଯ୍ୟଙ୍କର ଯେଉଁ ଯେଉଁ ଗତି ରହିଛି ସେ ବିଷୟରେ ବର୍ଣ୍ଣନା କରାଯାଉଛି, ତାଙ୍କ ରଥ ରହିଛି, ତାଙ୍କ ରଥର ଯେଉଁମାନେ ଚାଳକମାନେ ଅଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି। ବିଭିନ୍ନ ବାଲ୍ୟ ପିଲା ଋଷିମାନେ ସବୁ ସେଠି ସ୍ତୋତ୍ର ପାଠ କରୁଛନ୍ତି, ବିଭିନ୍ନ ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେହେତୁ ବୈଜ୍ଞାନିକମାନଙ୍କର ଜ୍ଞାନ ସେଇଟାକୁ ଗ୍ରହଣ କରୁନାହାନ୍ତି ସେଥିପାଇଁ ସେଇଟାକୁ ଏଇଟା ବୁଝିପାରୁନାହାନ୍ତି। ସେଥିପାଇଁ ଶାସ୍ତ୍ରର ବିଷୟ ବୁଝିବା ପାଇଁ ହେଲେ ଭଗବାନ ଭଗବତ ଗୀତାରେ କହିଛନ୍ତି ଯେ ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ। ଆମେ ଶାସ୍ତ୍ର ଜ୍ଞାନ ବୁଝିବାକୁ ହେଲେ ଆମେ ଯଦି ବୈଜ୍ଞାନିକମାନଙ୍କ ପାଖକୁ ଯାଇକି କହିବା ଆମେ ଶାସ୍ତ୍ର ଜ୍ଞାନ ବୁଝିବା ତାହେଲେ ସେ ଆମେ ବୁଝିପାରିବାନି। ଏଭଳି ଜଣେ ଗୁରୁଙ୍କ ପାଖକୁ ଯିବା ଯିଏ ପରମ୍ପରାରେ ଆସୁଥିବେ, ଯିଏ ସମସ୍ତ ଜ୍ଞାନର ଅଧିକାରୀ ହୋଇଥିବେ ଏବଂ ଯିଏ ତତ୍ତ୍ୱକୁ ଦର୍ଶନ କରିଥିବେ, ଭଗବାନଙ୍କୁ ପ୍ରାପ୍ତ ହୋଇଥିବେ, ଭଗବତ ଅନୁଭୂତି ପ୍ରାପ୍ତ ହୋଇଥିବେ, ତତ୍ତ୍ୱ ଦର୍ଶନ କରିଥିବେ, ତାଙ୍କ ପାଖକୁ ଯାଇ ତାଙ୍କୁ ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବା
ପ୍ରଣିପାତ ପରିପ୍ରଶ୍ନ ଏବଂ ସେବା ମାଧ୍ୟମରେ ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। କାରଣ ଏ ଜ୍ଞାନ ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱ ଜ୍ଞାନ, ଭୌତିକ ଜଗତ ସମ୍ବନ୍ଧୀୟ ଜ୍ଞାନ ରହିଛି ଏବଂ ଭୌତିକ ଜଗତ ସମ୍ବନ୍ଧ ଉର୍ଦ୍ଧ୍ୱ ଜ୍ଞାନ ମଧ୍ୟ ରହିଛି। ତେଣୁ ଯଦି ଯେଉଁମାନେ ସେ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି ତାଙ୍କ ପାଖକୁ ଆମେ ଯିବା ତାହେଲେ ଆମେ ବୁଝିପାରିବାନି। ତେଣୁ ବୈଜ୍ଞାନିକମାନଙ୍କ କଥାକୁ ଯଦି ଆମେ ଧରିବା ତାହେଲେ ଆମେ ଏଇ ଶାସ୍ତ୍ରକୁ ବୁଝିପାରିବାନି। ଯଦି ଆମେ ଏଇ ଶାସ୍ତ୍ର ଯେଉଁମାନେ ବୁଝୁଛନ୍ତି, ଯେଉଁ ପରମ୍ପରାରେ ଆସୁଛନ୍ତି, ଗୁରୁ ଆଚାର୍ଯ୍ୟମାନେ ଆସୁଛନ୍ତି, ତାଙ୍କର ଯଦି ଶରଣରେ ଯିବା ତାହେଲେ ଆମେ ଏଇଟା ବୁଝିପାରିବା। ତେଣୁ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ସୁଖଦେବ ଗୋସ୍ୱାମୀ ସେ ସେଇଭଳି ଭାବରେ ଜଣେ ଜ୍ଞାନୀ ତତ୍ତ୍ୱଦର୍ଶୀ ଜ୍ଞାନୀ, ସମସ୍ତ ଜ୍ଞାନର ସେ ଅଧିକାର ଅଛନ୍ତି, ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି। ଭଗବାନଙ୍କୁ ଯେ ଜାଣିବେ ତାଙ୍କ ପାଇଁ ଆଉ କିଛି ଜ୍ଞାନ ରହିବନି, ବାକି ରହିବନି। ସେଥିପାଇଁ ଆମର ଶାସ୍ତ୍ରରେ ମନା କରେ, ଯସ୍ମିନ୍ ବିଜ୍ଞାତମ୍ ସର୍ବମ୍ ଏବଂ ବିଜ୍ଞାତମ୍ ଭବତୁ। ଭଗବାନଙ୍କୁ ଯେ ଜାଣିବେ ସେ ସମସ୍ତ ଜ୍ଞାନ ପ୍ରାପ୍ତ ହେବେ, କାରଣ ଭଗବାନ ସମସ୍ତ ଜ୍ଞାନର ଅଧିକାରୀ। ଭଗବତ ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ତେଷାଂ ସତତ ଯୁକ୍ତାନାଂ ଭଜତାଂ ପୂର୍ବକମ୍ ଦଦାମି ବୁଦ୍ଧି ଯୋଗାଂ ତମ୍ ଯେ ନମାମ ଉପଦାନ୍ତି। ଯେଉଁମାନେ ଭଗବାନଙ୍କର ଭକ୍ତ ଭଗବାନ ତାଙ୍କୁ କୃପା କରିକି ସମସ୍ତ ଜ୍ଞାନ ପ୍ରଦାନ କରେ, ତାଙ୍କ ହୃଦୟରେ ଆଉ ଅଜ୍ଞାନତା ରହେନି, ହୃଦୟରେ ତାଙ୍କର ଜ୍ଞାନ ରୂପକ ଆଲୋକ ସେ ଜାଳି ଦିଅନ୍ତି। ତେଷାମ ଏବାନୁକମ୍ପା ତମ ଅହମ ଅଜ୍ଞାନଜନ୍ତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦିବ୍ୟେନ ଭାସିବ। ତାଙ୍କ ହୃଦୟରେ ଯେଉଁ ସବୁ ଅଜ୍ଞାନ ଅଛି ସେସବୁ ଅଜ୍ଞାନ ଦୂର ହେଇଯିବ। ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେ ସବୁକିଛି ଜ୍ଞାନ ପ୍ରାପ୍ତ ହେଇପାରିବେ। ରୂପବାନ ମହାରାଜ, ଆମର ଶ୍ରୀମଦ ଗୌରଙ୍ଗ ଗୋସ୍ୱାମୀ ମହାରାଜ ବା ତତୁ ଆମର ଯେତେ ସବୁ ଆଚାର୍ଯ୍ୟମାନେ ଆସୁଛନ୍ତି, ସମସ୍ତେ ଭଗବାନଙ୍କୁ ଜାଣିଥିଲେ ସିଏ ଯାହା କହିବେ ତାଙ୍କର କିଛି ଭୁଲ ହେବନି। ଆମର ସବୁବେଳେ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଆମର ପ୍ରଭୁପାଦ ମହାରାଜଙ୍କ ଯେଉଁ ଗୁରୁ ସିଏ ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୁରୁ ହେଉଛନ୍ତି କିଏ, ଗୌରବିଶ୍ୱ ଦାସ ବାଜ ମହାରାଜ, ଯିଏକି ସେ ପାଠ ପଢ଼ିନାହାନ୍ତି। ସେ କୌଣସି ଆମେ ଯେମିତି ପାଠ ପଢୁଛେ ସ୍କୁଲ କଲେଜ ଯାଇକି ସେ କୌଣସି ପାଠ ପଢ଼ିନାହାନ୍ତି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏ ହେଉଛନ୍ତି ବହୁତ ପଣ୍ଡିତ ବ୍ୟକ୍ତି, ଅନେକ ଶାସ୍ତ୍ର ବିଷୟରେ ସେ ବର୍ଣ୍ଣନା କରିଛନ୍ତି, ସେ ଅନେକ ଶାସ୍ତ୍ର ଅଧ୍ୟୟନ ସେ କରିଛନ୍ତି, ଏବଂ ସିଏ ତାଙ୍କୁ ଗୁରୁ ହିସାବରେ ଗ୍ରହଣ କରିଛନ୍ତି, ଯିଏକି କୌଣସି ସ୍ତ୍ରୀ ଅକ୍ଷର ବି କରିଛନ୍ତି, ସେ କୌଣସି ପାଠ ପଢ଼ିନାହାନ୍ତି, ବିଦ୍ୟାଳୟରେ କୌଣସି ପାଠ ଗ୍ରହଣ କରିନାହାନ୍ତି, କିନ୍ତୁ ତାଙ୍କୁ ଯାହା ପଚାରିଲେ ସେ ଯାହା କହିବେ ସେ ସବୁ ଶାସ୍ତ୍ରରୁ ଉଦ୍ଧାର କରି କହିବେ, ସବୁ ଶାସ୍ତ୍ର ତାଙ୍କର କଣ୍ଠରେ ଅଛି, ତାଙ୍କ ପାଟିରୁ ଯାହା ବାହାରିବ ସେ ବେଦ ହିଁ ଉଚ୍ଚାରଣ କରିବ, ଅସତ୍ୟ କେବେ ତାଙ୍କ ପାଟିରୁ ବାହାରିବ, କୌଣସି ଭୁଲ ବାହାରିବ। ସେଥିପାଇଁ କହୁଛି ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବୁ, ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର କେବେ ହେଲେ ଦୋଷ ନଥିବ। ଏଇ ଯେଉଁ ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣାପାଠ, ଏଇ ଚାରୋଟି ଦୋଷ ତାଙ୍କ ପାଖରେ ନଥାଏ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, କେମିତି ଆମେ ଜାଣିବା ଯେ ପ୍ରକୃତିରେ ସୂର୍ଯ୍ୟ ବା ଚନ୍ଦ୍ର ଏସବୁ ଉତ୍ତପ୍ତ ଭଳି ରହୁଛି, ବହୁତ ଆଲୋକ ବହୁତ ଅଧିକ ତାପ ରହିଛି, ସେଠି ଉତ୍ତାପ ରହିଛି, ତାହେଲେ କେମିତି ସେଠି ଯିବ ସମ୍ଭବ? ପ୍ରଭୁପାଦ ମହାରାଜ ସେଠି ବୁଝେଇଛନ୍ତି, ଯେମିତି ଦେଖିବା ଆମେ ଭୂମିରେ ଆମେ ରହିଛେ, ଆମେ ଆମର ଯେଉଁ ଶରୀର ରହିଛି ଏ ଶରୀରଟି ପାଞ୍ଚଟି ମହାଭୂତରେ ତିଆରି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପାଞ୍ଚଟି ମହାଭୂତରେ ଆମେ ଶରୀରଟି ସ୍ଥୂଳ ଶରୀରଟି ତିଆରି ହେଇଛି। କିନ୍ତୁ ଏଇ ଯେଉଁ ଶରୀରରେ ଭୂମିର ପରିମାଣ ଅଧିକା ଥିବା ହେତୁ ଆମେ ଭୂମିରେ ରହୁଛେ, ଆମେ ଭୂପୃଷ୍ଠରେ ଆମେ ରହୁଛେ। ଆମେ ଯଦି ସମୁଦ୍ରରେ ଯାତ୍ରା କରିବା କିଛି ଦିନ ରହିଲା ପରେ ଆମକୁ ସି ସିକ୍ନେସ୍ ସେଇଟା ଗୋଟେ କୁହାଯାଏ, ମାନେ ଆମେ ସବୁବେଳେ ଚାହୁଁ କେମିତି ଭୂମି ପୃଷ୍ଠିକୁ ଆସିବା। ବା ଯେଉଁମାନେ ବହୁତ ଘଣ୍ଟା ଘଣ୍ଟା ଧରିକିରି ଆକାଶରେ ଉଡ଼ନ୍ତି ଜାହାଜରେ, ତାକୁ ମଧ୍ୟ ସେଭଳିଆ କେତେବେଳେ ମୁଁ ଯାଇକିରି ପୃଥିବୀ ପୃଷ୍ଠରେ ମାନେ ଭୂମିରେ ପହଞ୍ଚିବି, କାରଣ ଆମେ ଭୂମିର ଆମ ଶରୀରରେ ଭୂମିର ପରିମାଣ ଅଧିକା ରହିଛି, ଯେଉଁଥିପାଇଁ ଆମେ ଭୂମିରେ ଚଳାଚଳ କରୁଛୁ।
ପଞ୍ଚଭୂତର ଭୂମିର ମାତ୍ରା ଅଧିକା,
ଭୂମିର ମାତ୍ରା ଅଧିକା, ଯେଉଁମାନଙ୍କର ଏଇ ପଞ୍ଚଭୂତରେ ଜଳର ମାତ୍ରା ଅଧିକା ରହିଛି, ମାଛ ମୀନ ବା ଯେ ମତ୍ସ୍ୟ ଜଳଜୀବ ରହିଛନ୍ତି, 9 ଲକ୍ଷ ଭଳିଆ ଜଳଜୀବ ରହିଛନ୍ତି, ସେମାନେ ଜଳରେ ବହୁତ ଆନନ୍ଦ ରହିପାରିବେ, ସେମାନେ ଭୂମିରେ ତ ବଞ୍ଚିପାରିବେନି, ମରିଯିବେ। ତେଣୁ ସେଇଭଳି ଭାବରେ ଭୂମି ଜଳ ଗଲା ଅଗ୍ନି, ସେଭଳି ଭାବରେ ଆମେ ଦେଖିବେ ମାନେ ବାୟୁରେ ମଧ୍ୟ ବହୁତ ଜୀବ ରହୁ, ପକ୍ଷୀମାନେ ସେମାନେ ସବୁ ଉପରେ ରହୁଛନ୍ତି, ଆକାଶରେ ବୁଲୁଛନ୍ତି, ତେଣୁ ତାଙ୍କର ସେଇ ଆକାଶ ପରିମାଣ ଏସବୁ ଅଧିକା ରହିଛି ତାଙ୍କ ଶରୀରରେ, ଯେଉଁଥିପାଇଁ ସେମାନେ ଆକାଶରେ ସବୁବେଳେ ଉଡ଼ି ବୁଲୁଛନ୍ତି। ସେଭଳିଆ ଯଦି ଏ ତିନୋଟି ତତ୍ତ୍ୱରେ ଯଦି ଯାହାର ଅଧିକାର ରହୁଛି ସେମାନେ ସେହିସବୁ ଜାଗାରେ ରହିପାରୁଛନ୍ତି, ତେଣୁ ସେଇଭଳି ଭାବରେ ଯାହାର ଶରୀରରେ ଅଧିକ ଅଗ୍ନିର ପରିମାଣ ରହିଛି ତାହେଲେ ସେମାନେ ଅଗ୍ନିରେ ଜୀବନ ରହିପାରିବେ। ତେଣୁ ପ୍ରଭୁ ଭାବରେ ଉଦାହରଣ ଦିଅନ୍ତି ଜୁଳୁଜୁଳିଆ ପୋକ, ଜୁଳୁଜୁଳିଆ ପୋକ ଯଦିଓ ତାର ଉଦାହରଣ ନାହିଁ କିନ୍ତୁ ଆଲୋକଟା ସବୁବେଳେ ତା ଶରୀର ବାହାରୁଛି ନା, ଆଲୋକ ଅଧିକ ପରିମାଣ ରହିଛି ତା ଶରୀରରେ। ତେଣୁ ଏଇଭଳି ଭାବରେ ଯେଉଁ ସ୍ଥାନରେ କେଉଁ ସ୍ଥାନରେ କେଉଁଭଳି ଭାବରେ ଜୀବ ରହିବେ ସେଥିପାଇଁ ଭଗବାନଙ୍କର ବ୍ୟବସ୍ଥା ରହିଛି, କୌଣସି ଜାଗା ଏମିତି କୌଣସି ଜାଗା ନାହିଁ ଯେଉଁଠି ଖାଲି ରହିଛି, କେଉଁଠି ଜୀବନ ନାହିଁ। ସବୁ ସେଥିପାଇଁ ସର୍ବଭାବ ବୋଲି କୁହାଯିବ। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେତେବେଳେ କହୁଛନ୍ତି ଜୀବର ସଂଜ୍ଞା ଦେଉଛନ୍ତି, ସର୍ବଗତ ସ୍ଥାଣୁରୁ ଅଚଳ ଏବଂ ସନାତନ ବୋଲି କୁହାଯାଇଛି। ନିତ୍ୟ ସର୍ବଗତ ସ୍ଥାଣୁରୁ ଅଚଳ ଏବଂ ସନାତନ, ସର୍ବଗତ ଜୀବ ସବୁଠି ଯାଇପାରିବ, ସ୍ୱର୍ଗକୁ ଯାଇପାରିବ, ମାନେ ସବୁଠୁ ଶ୍ରେଷ୍ଠ ଲୋକ ଯେଉଁ ବ୍ରହ୍ମଲୋକଠାରୁ ଆରମ୍ଭ କରି ସବୁଠୁ ନିଚ ଲୋକ ପାତାଳ ଲୋକ ପର୍ଯ୍ୟନ୍ତ ସବୁଠି ଯାଇପାରିବ। ସେଥିପାଇଁ ତାହାର ନାମ ହେଉଛି ଗୋଟେ ସର୍ବଗ ବୋଲି କୁହାଯାଇଛି, ସବୁଠି ସେ ଯାଇପାରିବ। କିନ୍ତୁ ସେଥିପାଇଁ ପ୍ରଭୁପାଦ ମହାରାଜ ଗୋଟେ ଲେଖିଛନ୍ତି ବହି, ଅନ୍ୟ ଗ୍ରହକୁ ସୁଗମ ଯାତ୍ରା, ଆମେ କେମିତି ଅନ୍ୟ ଗ୍ରହକୁ ଯିବା, ତାର ରହିଛି ବାଟ ରହିଛି, ପନ୍ଥା ରହିଛି। ଆମର କଥା କୁହାଯାଏ ରାବଣ ସବୁବେଳେ ଚେଷ୍ଟା କରୁଥିଲା ଯେ ଏମିତି ଗୋଟେ ସିଡ଼ି ତିଆରି କରିବ ଯାଇକି ସ୍ୱର୍ଗକୁ ଲୋକମାନେ ସେଇ ସିଡ଼ିରେ ଯାଇପାରିବେ। ଆଉ ଯେଉଁ ନିୟମ ରହିଛି ଭଗବାନଙ୍କ ଯେଉଁ ନିୟମ ରହିଛି ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି କେମିତି ଅନ୍ୟ ଗ୍ରହକୁ ଆମେ ଯିବା। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ଭୂତିସ୍ଥା, ଅଧୋ ଗଚ୍ଛନ୍ତି ତାମସା। ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଉର୍ଦ୍ଧ୍ୱ ଲୋକକୁ ଯାତ୍ରା କରିବେ। ଅନ୍ୟ ଜାଗାରେ ମଧ୍ୟ ଭଗବାନ ଭଗବତ ଗୀତାରେ କହିଛନ୍ତି ଯେ ଯାଆନ୍ତି ଦେବବ୍ରତା ଦେହବାନ, ପିତୃ ଯାଆନ୍ତି ପିତୃବ୍ରତା, ଭୂତାନି ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟାଧୀନ ବିମାନ। ତେଣୁ ଯିଏ ଯେଉଁମାନଙ୍କର ଆରାଧନା କରିବ ସେଇ ଅନୁସାରେ ସେଇ ଗୁଣର ପ୍ରଭାବରେ ସେ ସେଇମାନଙ୍କର ଆରାଧନା କରିକି ସେଇ ସ୍ଥାନକୁ ସେମାନେ ଯାତ୍ରା କରିବେ। ଯେଉଁ ସତ୍ୟଗୁଣରେ ଯେଉଁମାନଙ୍କର ଅଧିକା ରହିଥିବ, ବିଶେଷ ଭାବରେ ଏଇଟା ହବ ଅନ୍ତିମ ସମୟରେ, ଯେଉଁ କୁହାଯାଉଛି ଯେଉଁ ମାନେ ଯାଆନ୍ତି ଦେହ, ମାନେ ଯେଉଁମାନେ ଅନ୍ତକାଳରେ ମୃତ୍ୟୁ ସମୟରେ ରହିଛି, ଅନ୍ତକାଳରେ କେଉଁଭଳି ଭାବରେ ଆପଣଙ୍କର ରହୁଛି ଗୁଣର ପ୍ରଭାବ ରହୁଛି, ଯେଉଁମାନଙ୍କ ଚତୁର୍ଦ୍ଦଶ ଅଧ୍ୟାୟରେ ଏଇଟା କହିଛନ୍ତି। ଅନ୍ତକାଳରେ ଯଦି ଯଦି ସତ୍ୟଗୁଣର ପ୍ରାଧାନ୍ୟ ରହିଲା ସେମାନେ ସେ ଉର୍ଦ୍ଧ୍ୱ ଲୋକକୁ ଯିବେ, ରଜଗୁଣର ଯେଉଁମାନଙ୍କ ପ୍ରାଧାନ୍ୟ ରହିଲା ସେମାନେ ସେଇ ସ୍ଥିତି ପ୍ରାପ୍ତ ହେବେ, ତମଗୁଣର ଯେଉଁମାନଙ୍କ ପ୍ରାଧାନ୍ୟ ରହିଲା ସେମାନେ ବିଭିନ୍ନ ନୀଚ ଜନି ପ୍ରାପ୍ତ ହେବେ। ତେଣୁ ପ୍ରଭୁପାଦ ମହାରାଜ କୁହନ୍ତି, ଆମେ ଦେଖିବା ଆମର ବର୍ଣ୍ଣନା କରାଯାଇଛି ଏ ଯେଉଁ ନଳକୁବେରଙ୍କ କଥା, ନଳକୁବେର ମଣିଗ୍ରୀବ ଯିଏକି କୁବେରଙ୍କ ଦୁଇ ସନ୍ତାନ, ଜାମାଜା ପ୍ରଥା ଜାମାଜା ସନ୍ତାନ ମାନେ ଜାଣ ସନ୍ତାନ, ସେମାନେ କୁବେର ମାନେ ଶିବଙ୍କ ପାଖରେ ଥିଲେ, କୈଳାସ ପର୍ବତରେ ଥିଲେ, ସେଠି ସେମାନେ ସ୍ନାନ ଯେଉଁ କରୁଛନ୍ତି ନଦୀରେ ସ୍ନାନ, ଗଙ୍ଗା ନଦୀରେ ସ୍ନାନ କଲାବେଳେ ସ୍ତ୍ରୀ ଲୋକମାନଙ୍କ ସହିତ ସ୍ନାନ କରୁଛନ୍ତି, ସେମାନେ କୌଣସି ବସ୍ତ୍ର ପରିଧାନ କରି ସ୍ନାନ କରୁଛନ୍ତି ଏବଂ କ'ଣ ମଦ୍ୟପାନ କରିକିରି ନିଶା ସେବନ କରିକିରି ସେମାନେ ସବୁ ସ୍ତ୍ରୀ ଲୋକମାନଙ୍କ ସହିତ ଜଳପେଳ କରୁଛନ୍ତି। ଏବଂ ସେହି ସମୟରେ ଯେତେବେଳେ ନାରଦ ମୁନି ଯାଇ ପହଞ୍ଚାଇଛନ୍ତି, ସେହି ସମୟରେ ସ୍ତ୍ରୀ ଲୋକମାନେ ଯେତେବେଳେ ଦେଖିଲେ ନାରଦ ମୁନି, ସେମାନେ ସବୁ ତାଙ୍କ ସଞ୍ଜତ ହେଇକି ସବୁ ଶରୀର ଆଚ୍ଛାଦନ କରୁଛନ୍ତି, ତାଙ୍କର ବସ୍ତ୍ର ପରିଧାନ କରୁଛନ୍ତି, କିନ୍ତୁ ନଳକୁବେର ମଣିଙ୍କ ସେଇଭଳି ଭାବରେ ସେ ରହିଛନ୍ତି, ଉଲଗ୍ନ ଅବସ୍ଥା ରହିଛନ୍ତି, ମଦର ନିଶାରେ ସେ ଆଉ ତାଙ୍କର ଚେତନା ଆସନ୍ତି ଏବଂ ସାଧୁମାନଙ୍କୁ ସେ ତିରସ୍କାର କରୁଛନ୍ତି, ଅପମାନ କରୁଛନ୍ତି, ଏ କ'ଣ ସାଧୁ ଗୋଟେ ଏପଟେ ଆସୁଛନ୍ତି। ତେଣୁ ନାରଦ ମୁନି ତାକୁ ଅଭିଶାପ ପ୍ରଦାନ କରୁଛନ୍ତି, ଆମର ଯେଉଁ ଦାମୋଦର ସ୍ତକମରେ ସେଇଟା ବର୍ଣ୍ଣନା କରାଯାଏ, ନଳକୁବେର ମଣିଦେବ କଥା ବର୍ଣ୍ଣନା କରାଯାଉଛି। ଆଉ ଯେହେତୁ ସେମାନେ ଉଲଗ୍ନ ହୋଇଛନ୍ତି ସେ ସେଥିପାଇଁ ତାଙ୍କୁ ଅଭିଶାପ କଲେ ତୁମେ ସ୍ଥାବର ଜନି ପ୍ରାପ୍ତ ହୁଅ, ଗଛ ଲତା ଇତ୍ୟାଦି ଯେଉଁ ରହିଛନ୍ତି ସେମାନେ ଉଲଗ୍ନ ଭାବରେ ରହିଛନ୍ତି, କେବଳ ମନୁଷ୍ୟକୁ ଛାଡ଼ିଦେଲେ ଆଉ ସବୁ ଯେତେ ଜୀବ ଅଛନ୍ତି ସେମାନେ ଉଲଗ୍ନ ରହୁଛନ୍ତି, କିନ୍ତୁ ବିଶେଷ ଭାବରେ ଯେଉଁମାନେ ସେଥିପାଇଁ କୁହନ୍ତି ବର୍ତ୍ତମାନ ଯେଉଁ ବର୍ତ୍ତମାନ ସିନେମା ଇତ୍ୟାଦିରେ ସବୁ ଦେଖୁଛେ ଆମେ ବହୁତ ପ୍ରକାର ଉଲଗ୍ନ ସବୁ ଜିନିଷ ଆସୁଛି, ସେମାନେ ତା ପରଜନ୍ମରେ ସେ ସ୍ଥାବର ଜନି ପ୍ରାପ୍ତ ହେବେ, ଗଛଲତା ଇତ୍ୟାଦି ଜନି ପ୍ରାପ୍ତ ହେବେ, ଯିଏ ଯେଉଁଭଳି ଭାବେ କର୍ମ କରିବେ ସେ ସେଇ ଅନୁସାରେ ଫଳ ପ୍ରାପ୍ତ ହେବ। ତେଣୁ ଏଇ ଯେଉଁ ଶ୍ଳୋକରେ ଯେଉଁ କୁହାଯାଉଛି, ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଜୀବନ ନାହିଁ, ଏବଂ ଏ କେମିତି ସୃଷ୍ଟି ହେଲା ପରିକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଭୂ ପାତାଳ କକୁଚ ବ୍ୟୋମ ଗ୍ରହ ନକ୍ଷତ୍ର ଭୂ ଭୂତାମ ଶରୀର ସମୁଦ୍ର ଦୀପାନାଙ୍ଗ ସମ୍ଭବ ସହିତ ଉପସାମ, ଏଇସବୁ ଜିନିଷ କେମିତି ସମ୍ଭବ ହେଉଛି, କେମିତି ସୃଷ୍ଟି ହେଉଛି, ପୃଥିବୀ ବା ଭୌତିକ ଜଗତ କେମିତି ସୃଷ୍ଟି ହେଉଛି, ତା ପାଇଁ ଆମର ଏଇ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି। ଆମର ଭାଗବତମରେ ଯେଉଁ 10ଟି ବିଷୟ ବର୍ଣ୍ଣନା କରାଯାଇଛି, ତା ଦେହରେ ପ୍ରଥମ ହେଉଛି ସର୍ଗ, ସର୍ଗ ବିସର୍ଗ ପ୍ରଥମେ ସେ କଥା ବର୍ଣ୍ଣନା କରାଯାଉଛି। ଯେତେବେଳେ ଆମର ଦେଖିବା ବିଦୁର ଯେତେବେଳେ ମହାଭାରତ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ ସେ ଚାଲିଯାଇଛନ୍ତି, ହସ୍ତିନାପୁର ଛାଡ଼ି ଚାଲିଯାଇଛନ୍ତି ଏବଂ ତୀର୍ଥଯାତ୍ରା ଯାଇଛନ୍ତି, ତୀର୍ଥଯାତ୍ରାରୁ ଆସିଲା ପରେ ଯେତେବେଳେ ସରିଯାଇଛି ବା ମହାଭାରତ ଯୁଦ୍ଧ ସରିଯାଇଛି ସେତେବେଳେ ସେ ଫେରିଛନ୍ତି, ସେ ସମୟରେ ଉଦ୍ଧମ ଉତ୍ସବ ତାଙ୍କ ଦେଖାହେଇଛି, ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଉଛି। ଉଦ୍ଧମ ଉତ୍ସବ ଦେଖା ହେଲା ପରେ ଉଦ୍ଧମକୁ ବିଦୁର ସମ୍ବାଦ ପଚାରୁଛନ୍ତି ଭଗବାନ ବିଷୟରେ, ଭଗବାନ କେମିତି ଅଛନ୍ତି, କ'ଣ ତାଙ୍କର ସବୁ ଲୀଳା ଚାଲିଛି, ସେ ଜାଣିନାହାନ୍ତି ଯେ ଭଗବାନ ଚାଲିଗଲେଣି ବୋଲି। ତେଣୁ ଉଦ୍ଧବ ତାଙ୍କୁ ସବୁ ବର୍ଣ୍ଣନା କରିଛନ୍ତି। ସେଇଠି ସେ ମାନେ ଭଗବାନଙ୍କର ବୃନ୍ଦାବନ ଲୀଳା, ମଥୁରା ଲୀଳା, ଦ୍ୱାରକା ଲୀଳା ଏସବୁ ବର୍ଣ୍ଣନା କରୁଛନ୍ତି। କିଛି କିଛି ଇମ୍ପୋର୍ଟାଣ୍ଟ ଶ୍ଳୋକ ସବୁ କହୁଛନ୍ତି। ଅହୋ ବାକି ଜନ ସ୍ତନ କାଳ କୂଟନ ଜିଘା ସେୟା ପାୟପି ଅସାଧି ଲେବେ ଗତିଙ୍ଘା ତ୍ରୁଚିତାଙ୍କ ତୌନ୍ୟମ କମ୍ବା ଦୟାଳମ ଶରଣମ ଗଜେମ। ଆଗତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଭଗବାନ ଯେଉଁ କୀର୍ତ୍ତନ ଲୀଳାଟି କରିଛନ୍ତି ସେ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି। ବିଦ୍ରୋହକୁ ମାନେ ଉଦ୍ଧବ କହୁଛନ୍ତି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ। ଭଗବାନ ଏତେ କରୁଣାମୟ ଯେ କି ବକି ଯେ କି ପୁତନା ଏତେ ଅସାଧ୍ୟ ବ୍ୟକ୍ତି ଥିଲା ଯେ କି ତାଙ୍କ ସ୍ଥାନରେ କାଳକୁଟ ବିଷ ବଳିକି ଆସିଥିଲା ଭଗବାନଙ୍କୁ ମାରିବା ପାଇଁ। କିନ୍ତୁ ଭଗବାନ ତାଙ୍କୁ ପ୍ରଦାନ କଲେ ଲେଭେ ଗତିନ ଧାତ୍ରୀ ଚିତାଙ୍କ ତାଙ୍କର ଧାତାଙ୍କୁ ଯେଉଁ ଧାତ୍ର ଧାତା ବା ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦିଆଯାଏ ତାଙ୍କ ମାତାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ତାଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଆଉ କିଏ ଦୟାଳୁ ଅଛନ୍ତି ଯାହାଙ୍କର ସ୍ଥାନରେ ଶରଣ ଯିବ। ଆମର ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେଉଁ ବକି ବା କୁତନା ସେ ପ୍ରକୃତରେ ବଳି ମହାରାଜଙ୍କ ସମୟରେ ଯେତେବେଳେ ଭଗବାନ ଯାଇଥିଲେ ବାମନ ରୂପରେ ସେ ସମୟରେ ସେ ତାଙ୍କର କନ୍ୟା ଥିଲେ, ରତ୍ନାବଳୀ ଥିଲେ। ତେଣୁ ଭଗବାନଙ୍କର ଯେଉଁ ବାମନ ରୂପକୁ ଦେଖିକରି ସେ ଏତେ ମୁଗ୍ଧ ହେଇଯାଇଛନ୍ତି, ସେ ଭାବୁଛନ୍ତି ମୋର ଯଦି ଏଇଭଳି ଗୋଟେ ପୁତ୍ର ହୁଅନ୍ତା। ତେଣୁ ଭଗବାନ ତାଙ୍କର ଯେ ଇଚ୍ଛାକୁ ସାଂକ୍ସନ୍ କରିଦେଇଛନ୍ତି ବା ତାକୁ ତଥାସ୍ତୁ କରିଦେଇଛନ୍ତି। କିନ୍ତୁ ଭଗବାନ ଯେତେବେଳେ ତ୍ରିବିକ୍ରମ ରୂପ ଦେଖେଇଲେ, ବିରାଟ ରୂପ ଦେଖେଇଲେ, ମାନେ କ'ଣ ଯେଉଁ ବିଶ୍ୱ ରୂପ ଦେଖେଇଲେ, ସେତେବେଳେ ସେ ଭାବିଲେ ଚିନ୍ତା କଲା ରତ୍ନାବଳୀ ଯେ ଏଭଳିଆ ପୁଅ ଯଦି ମୋର ହବ ତାହେଲେ ମୁଁ ତାକୁ ବିଷ ଦେଇ ହତ୍ୟା କରିଦେବି। ତେଣୁ ଭଗବାନ ସେଇଟାକୁ ମଧ୍ୟ ରକ୍ଷା କଲେ। ଭଗବାନ ଅଦ୍ଭୁତ କର୍ମା, ନିଜର ପୁଅ ବୋଲି ଚିନ୍ତା କଲେ ଭଗବାନ ସେଇଟା ରାଜି ହେଇଗଲେ ବା ଭଗବାନ ସେଇଟାକୁ ଗ୍ରହଣ କରିଛନ୍ତି, ଏବଂ ଯେତେବେଳେ ମାରିବା ପାଇଁ ଚିନ୍ତା କଲେ ସେଇଟା ମଧ୍ୟ ସେ ଭଗବାନ ତଥାସ୍ତି କରିଛନ୍ତି। ତେଣୁ ପୁତନା ହିସାବରେ ଆସିକରି ତାଙ୍କୁ ଯଦି ମାରିବା ପାଇଁ ଯାଇଛି କିନ୍ତୁ ସେ ଭଗବାନ ତାଙ୍କୁ ମାତୃଗତି ପ୍ରଦାନ କରିଛନ୍ତି। ତେଣୁ ଏଇଭଳି ଭାବରେ କହିସାରିଲା ପରେ ବିଦୁରଙ୍କୁ ଉଦ୍ଧବ କହୁଛନ୍ତି ଯେ ଭଗବାନ ଚାଲିଯାଇଛନ୍ତି, କିନ୍ତୁ ଭଗବାନ ଯିବା ପୂର୍ବରୁ ବହୁତ ଜ୍ଞାନ ସବୁ ମୋତେ ପ୍ରଦାନ କରିଛନ୍ତି ଏବଂ ମୈତ୍ର ମୁନିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି, ଏବଂ ତୁମକୁ ଅନ୍ତ ସମୟରେ ଚିନ୍ତା କରିଛନ୍ତି, ତୁମ କଥା କହୁଥିଲେ। ମୈତ୍ର ମୁନିଙ୍କୁ ସେ ଯେଉଁ ଜ୍ଞାନ ଦେଇଛନ୍ତି ସେ ତୁମକୁ ଜ୍ଞାନ ଦେବେ, କାରଣ ବିଦୁର ଚାହୁଁଥିଲେ ଉଦ୍ଧବଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ପାଇଁ। ଉଦ୍ଧବ କହିଲେ ନା ନା, ଭଗବାନ କହିଛନ୍ତି ମୈତ୍ର ମୁନି ତୁମକୁ ଜ୍ଞାନ ପ୍ରଦାନ କରିବେ। ତେଣୁ ତୃତୀୟ ସ୍କନ୍ଧରେ ବିଦୁର ମୈତ୍ର ସମ୍ବାଦ ଆସିବ। ବିଦୁର ପଚାରୁଛନ୍ତି ମୈତ୍ର ମୁନିଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି, ପ୍ରଥମେ ସେ ବିଦୁର ସବୁ ଏଇ ଭୌତିକ ଜଗତ ଏ ବିଷୟରେ ସବୁ ଜ୍ଞାନ ପାଇଛନ୍ତି। ତେଣୁ ସେ ଚାହୁଁଥିଲେ ଜାଣିବା ପାଇଁ ଉନ୍ନତ ଭଗବାନଙ୍କର ଯେଉଁ ମଥୁର ଲୀଳା, ବୃନ୍ଦାବନ ଲୀଳା ଏସବୁ ଜିନିଷ ଜାଣିବା ପାଇଁ ଚାହୁଁଥିଲେ। କିନ୍ତୁ ମୈତ୍ର ମୁନି ଏଇ ସୃଷ୍ଟିରୁ ଆରମ୍ଭ କରିଛନ୍ତି, କେମିତି ଭୌତିକ ଜଗତ ସୃଷ୍ଟି ହେଲା, କେମିତି ଭଗବାନଙ୍କର ସୃଷ୍ଟି କଲେ, ତାପରେ ବ୍ରହ୍ମା କେମିତି ସୃଷ୍ଟି କଲେ, ତେଣୁ ଏଇଠୁ ଆରମ୍ଭ କରାଯାଇଛି। ଭଗବାନଙ୍କ ଲୀଳା ବୁଝିବା ପାଇଁ ଜଣେ ଏଲିଜିବୁଲ ହେବନି, ଜଣେ ଏଇ ଯେଉଁ ଭାଗବତମ ଯେଉଁ କୁହାଯାଇଛି କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ର ପ୍ରତିଶ୍ଳୋକେ ପ୍ରତ୍ୟକ୍ଷରେ ନାନା, ଏ ଭାଗବତ ହେଉଛନ୍ତି କୃଷ୍ଣ ସହିତ ତୁଳନା କରାଯାଇଛି। ଏ ଭାଗବତର ଯେଉଁ ଦ୍ୱାଦଶ ସ୍କନ୍ଧ ଇଏ ହେଉଛି ଭଗବାନଙ୍କ ଶରୀର ସହିତ ତୁଳନା କରାଯାଇଛି। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଇଏ ହେଉଛି ଭଗବାନଙ୍କ ଦୁଇ ପାଦ, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଏ ଭଗବାନଙ୍କ ଦୁଇଟି ଜଙ୍ଘ ସହିତ ତୁଳନା କରାଯାଇଛି। ପ୍ରଥମ ସ୍କନ୍ଧକୁ ଭଗବାନଙ୍କର ବେଲି ବା ଭଗବାନଙ୍କ ପେଟ ସହିତ ତୁଳନା କରାଯାଇଛି। ଷଷ୍ଠ ସ୍କନ୍ଧକୁ ଭଗବାନଙ୍କ ଛାତି ସହିତ ତୁଳନା କରାଯାଇଛି। ସପ୍ତମ ଏବଂ ଅଷ୍ଟମ ଭଗବାନଙ୍କ ଦୁଇ ବାହୁ ସହିତ ତୁଳନା କରାଯାଇଛି। ନବମ ସ୍କନ୍ଧକୁ ଭଗବାନଙ୍କର ଗ୍ରୀବା ବା ବେକ ସହିତ ତୁଳନା କରାଯାଇଛି, ଏବଂ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖ କଟନା ହରଭଙ୍ଗ। ଏକାଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତିଷ୍କ, ଏବଂ ଦ୍ୱାଦଶ ସ୍କନ୍ଧ ହେଉଛି ମସ୍ତିଷ୍କ ଯେଉଁ କିରୀଟି ବା ମୁକୁଟ ଧାରଣ କରୁଛନ୍ତି ସେଇଟା ହେଉଛି ତାଙ୍କର। ତେଣୁ ଏହି ପ୍ରକାର ଦଶ ପ୍ରକାର ଜ୍ଞାନ ଭଗବଦ୍ଗୀତାରେ ଭାଗବତ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ସେ କଥା କୁହାଯାଉଛି। ଅତ୍ର ସର୍ଗ ବିସର୍ଗଶ୍ଚ ସ୍ଥାନ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ତେଣୁ ପ୍ରଥମେ ସୃଷ୍ଟିରୁ ଆରମ୍ଭ କରାଯାଇଛି। ଯଦିଓ ମୈତ୍ରମୁନିଙ୍କୁ ପ୍ରଶ୍ନ କହୁଥିଲେ ବିଦୁର ଯେ ମୋତେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରନ୍ତୁ, କିନ୍ତୁ ସେଇଟା ବର୍ଣ୍ଣନା କରିନାହାନ୍ତି। ତେଣୁ ଭାଗବତ ଆରମ୍ଭରୁ ପାଠ କରିବା ପାଇଁ ସେଥିପାଇଁ କୁହାଯାଉଛି, ରେକମେଣ୍ଡ କରାଯାଇଛି। ପ୍ରଥମରୁ ଆମେ ପାଠ କରିବା ଭଗବାନଙ୍କ ଦଶମ ଅଧ୍ୟାୟ ବା ଭଗବାନଙ୍କ ଯେଉଁ ମଥୁର ଲୀଳା, ବୃନ୍ଦାବନ ଲୀଳା ଏସବୁ ଆମେ ବୁଝିପାରିବାନି। ଜଣେ ନବମ ସ୍କନ୍ଧ ପାଠ ପଢ଼ିଲା ପରେ ଦଶମ ସ୍କନ୍ଧ ପଢ଼ିବା ପାଇଁ ସେ ଯୋଗ୍ୟ ହେବ। ତେଣୁ ମୈତ୍ରମୁନି ସେଇଥିପାଇଁ ବିଦୁରଙ୍କୁ ପ୍ରଥମେ ସୃଷ୍ଟିର ବ୍ୟସ୍ତ ବର୍ଣ୍ଣନା କରୁଛନ୍ତି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଭୌତିକ କେମିତି ସୃଷ୍ଟି ହେଉଛି ସୁଖଦେବ ଭୂଷଣ କହିବେ ସେ। ତେଣୁ ଏଇ ଯେଉଁ ସାହା ସବୁ ସୃଷ୍ଟି ହେଉଛି ସେଇଟାକୁ ବୈଜ୍ଞାନିକମାନେ ଭାବୁଛନ୍ତି କ'ଣ ଏସବୁ ମନକୁ ହେଇଯାଇଛି, କିନ୍ତୁ ଇଏ ମନକୁ ହେଇ ଏ ଭଗବାନଙ୍କର ସୃଷ୍ଟି ହେଉଛି। ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତିହାସ ମେ ଭିନ୍ନା ପ୍ରକୃତିର ସ୍ଥଳ ଭଗବାନ କହୁଛନ୍ତି ଇଏ ମୋର ପ୍ରକୃତି ମୋ ଠାରୁ ସୃଷ୍ଟି ହେଇଛି ମାୟାଧ୍ୟକ୍ଷଣ ପ୍ରକୃତି ସୁଏତେ ସଚରାଚରଣ ଭଗବାନଙ୍କ ଦ୍ୱାରା ଏଇସବୁ ଭୌତିକ ଦ୍ୱାରା ସବୁ ସୃଷ୍ଟି ହେଉଛି ବହୁତ ଜାଗାରେ ଭଗବାନ ବର୍ଣ୍ଣନା କରେ ମମ ଯୋନି ମହତ ବ୍ରହ୍ମ ତସ୍ମିନ୍ ଗର୍ଭଂ ଦଦାମ୍ୟଂ ସମ୍ଭବ ସର୍ବଭୂତାନାଂ ତତ୍ ଭବତି ଭାରତ ଯାହା ସବୁ ଆମେ ଦେଖୁଛେ ସବୁ ଭଗବାନଙ୍କଠୁ ଆସୁଛି ଆଉ କେହି କହିପାରିବନି ଯେ ଏସବୁ ମୁଁ ସୃଷ୍ଟି କରିଛି ଏମିତି ନାରଦମୁନି ଆମର ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରିଛି ନାରଦମୁନି ବ୍ରହ୍ମାଙ୍କୁ ପଚାରୁଛନ୍ତି ଯେ ଆପଣ ତ ସୃଷ୍ଟିକର୍ତ୍ତା ତେଣୁ ଆପଣଙ୍କ ଉପରେ ଆଉ କିଏ ସୃଷ୍ଟିକର୍ତ୍ତା ଅଛନ୍ତି ତେଣୁ ବ୍ରହ୍ମା ମଧ୍ୟ ସେ ଉତ୍ତର ସବୁ ଦେଇଛନ୍ତି ସେ ପ୍ରକୃତରେ ପ୍ରକୃତ ସୃଷ୍ଟି କରିଛନ୍ତି ଭଗବାନ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ସୃଷ୍ଟିକର୍ତ୍ତା ତାପରେ ସିଏ ସବୁ ସୃଷ୍ଟି କରୁଛନ୍ତି ସେଇଟା ବିସର୍ଗ ବୋଲି କୁହାଯାଉଛି ସେକେଣ୍ଡାରୀ କ୍ରିଏସନ୍ ଫାର୍ଷ୍ଟ କ୍ରିଏସନ୍ର ପ୍ରଥମ ସୃଷ୍ଟି ହେଉଛି ଭଗବାନ କରୁଛନ୍ତି ଯେଉଁ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ସେଇ ସୃଷ୍ଟିକୁ ସେ ତାକୁ ବିସ୍ତାର କରୁଛନ୍ତି ପ୍ରଥମ ସୃଷ୍ଟି ଭଗବାନ କରିଛନ୍ତି ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ସବୁ ଯେଉଁ ରହିଛି ଭୂମି ରହିଛି ବା ପାତାଳ ରହିଛି ଏ ଭୂମି ଯେଉଁ ରହିଛି ଏ ତ୍ରିଲୋକ ଏଇଟାକୁ ବ୍ରହ୍ମା ଯେତେବେଳେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲେ ତାପରେ ଏଇଟାକୁ 14 ଲୋକରେ ବିଭକ୍ତ କଲେ ଯେଉଁ ପ୍ରଥମେ ବ୍ରହ୍ମା ଏମିତିକି ଜାଣିପାରୁନଥିଲେ ସେ କିଏ କେଉଁଠୁ ଆସିଛନ୍ତି ଆଉ ସେ ତ ସୃଷ୍ଟି କରିବା ବ୍ରହ୍ମା ପ୍ରଭାତ ମାନଙ୍କ ବ୍ରହ୍ମା ହେଉଛନ୍ତି ଫାଷ୍ଟ ଇଞ୍ଜିନିୟର ଆମର ଏ ଭୌତିକ ଜଗତର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ବ୍ରହ୍ମା ବ୍ରହ୍ମା ଯେତେବେଳେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲେ ନବମଧ୍ୟାୟରେ ସେଇଟା ବର୍ଣ୍ଣନା କରାଯିବ 4 ଶ୍ଳୋକରେ ଭଗବାନ ସବୁକିଛି ଜ୍ଞାନ ପ୍ରଦାନ କରୁଛନ୍ତି ବ୍ରହ୍ମାଙ୍କୁ ଆମର ଶିଶୁ ରାଧାକୃଷ୍ଣ ମହାରାଜ କହନ୍ତି ଯେ ଭଗବାନଙ୍କର ଯେଉଁ ପୁତ୍ର ଭଗବାନ ଯେଉଁ ପୁତ୍ର ଜନ୍ମ କଲେ ବ୍ରହ୍ମାଙ୍କୁ ସେ ତାଙ୍କର ପତ୍ନୀଙ୍କର ଆଶ୍ରୟ ନ ନେଇକି ଜନ୍ମ କଲେ ତାଙ୍କ ନାଭିରୁ ଗୋଟେ ପଦ୍ମ ବାହାରିଲା ସେ ପଦ୍ମରେ ତାଙ୍କୁ ଜାତ କରେଇଲେ ସେଥିପାଇଁ ବ୍ରହ୍ମାଙ୍କର ଗୋଟେ ନାମ ହେଉଛି ସ୍ୱୟଂପୁ ଏବଂ ତାଙ୍କ ପୁତ୍ରକୁ ଜ୍ଞାନ ଦେବା ପାଇଁ ସେ କୌଣସି ଟ୍ୟୁସନ୍ ବା କୌଣସି ସ୍କୁଲକୁ ବା ବିଦ୍ୟାଳୟକୁ ପଠେଇ ନାହାନ୍ତି ଭଗବାନ ତାଙ୍କ ହୃଦୟରେ ସେ ଜ୍ଞାନ ପ୍ରଦାନ କରିଛନ୍ତି ଭାଗବତ ପ୍ରଥମ ଶ୍ଳୋକରେ ସେଟା କହେ ତେନେ ବ୍ରହ୍ମ ହୃଦୟ ଆଦି କବେ ବ୍ରହ୍ମାଙ୍କର ହୃଦୟରେ ସେ ସବୁ ଜ୍ଞାନ ଦେଇଛନ୍ତି ବ୍ରହ୍ମା ସେଇ 4 ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରାପ୍ତ ହେଇକିରି ଏ ଭୌତିକ ଜଗତ ସବୁ ସୃଷ୍ଟି କରୁଛନ୍ତି ସେ ଯେଉଁ ପଦ୍ମନାଳକୁ 14 ବିଭକ୍ତ କରିଛନ୍ତି ତେଣୁ ପୃଥିବୀଟା ହେଉଛି ମଧ୍ୟଭାଗରେ ରହୁଛି ପୃଥିବୀର ଉର୍ଦ୍ଧ୍ୱରେ ଆଉ ଯେଉଁ 6 ଲୋକ ରହିଲା ସେ ସବୁ ଉନ୍ନତର ଲୋକ ସବୁ ରହୁଛନ୍ତି ଯେଉଁମାନେ ସତଗୁଣରେ ରହିବେ ସେମାନେ ସବୁ ଉର୍ଦ୍ଧ୍ୱକୁ ଯିବେ ଭୂ ଉପରେ ଭୂବ ତାପରେ ସ୍ୱର୍ଗଲୋକ ତାପରେ ମହଲୋକ ଜନଲୋକ ତପଲୋକ ଅନ୍ତିମରେ ବ୍ରହ୍ମଲୋକ ବା ସତ୍ୟଲୋକ ବ୍ରହ୍ମା ଯେଉଁଠି ରହୁଛନ୍ତି ଏବଂ ସେଇଭଳି ଭାବରେ ତଳେ ମଧ୍ୟ 7 ତାକୁ ପାତାଳ ବୋଲି କହିଛି ନିମ୍ନ ଲୋକ ସେଇଠି କୁହାଯାଉଛି ଅତଳ ଅତଳ ବିତଳ ଶୀତଳ ତଳାତଳ ମହାତଳ ରସାତଳ ପାତାଳ ଏଇ 7 ଲୋକ ତଳେ ରହିଛି ତେଣୁ ଏସବୁ କେମିତି ସୃଷ୍ଟି ହେଉଛି ଏସବୁ କହିବେ ଏସବୁ ବର୍ଣ୍ଣନା କରାଯିବ ତୃତୀୟ ସ୍କନ୍ଧରେ ମୈତ୍ରମୁନି ବିସ୍ତାର ଭାବରେ ବର୍ଣ୍ଣନା କରିବେ ବିଦ୍ରୁଙ୍କୁ ସେଇଟା କହିବେ ଏଠି ବ୍ରହ୍ମା ପଚାରୁଛନ୍ତି ବ୍ରହ୍ମା ନାରଦଙ୍କର ସମ୍ବାଦ ଚାଲିଛି ବର୍ତ୍ତମାନ ନାରଦ ପଚାରୁଛନ୍ତି ବ୍ରହ୍ମାଙ୍କୁ ଏବଂ ପରୀକ୍ଷିତ ମହାରାଜ ମଧ୍ୟ ସେଇ ପ୍ରଶ୍ନ ସବୁ ପଚାରୁଛନ୍ତି ଏ ପ୍ରଶ୍ନ ମଧ୍ୟ ନାରଦମୁନି ମଧ୍ୟ ପଚାରୁଛନ୍ତି ଏବଂ ମୈତ୍ରମୁନି ମଧ୍ୟ ସେ କଥା କହିବେ ବିଦ୍ରୁଙ୍କୁ ସେ ପ୍ରଶ୍ନର ଉତ୍ତର ସବୁ କହିବେ କେମିତି ଭୌତିକ ଜଗତ ସୃଷ୍ଟି ହେଉଛି ତେଣୁ ଏଇଭଳି ଭାବରେ ଯେଉଁ 14 ଲୋକ ରହିଛି ସେଇଭଳି ଭାବରେ ଭୂ ପାତାଳ କପୁଜ ଆକାଶରେ ଯେଉଁ ରହିଛି ସ୍ୱର୍ଗର 4 ଦିଗ ରହିଛି ବା ବ୍ୟୋମ କହିଲେ ଆକାଶ ରହୁଛି ଗ୍ରହ ବିଭିନ୍ନ ଗ୍ରହ ସବୁ ରହିଛି ନକ୍ଷତ୍ର ନକ୍ଷତ୍ରାଣାଙ୍କ ହଁ ଶଶୀ ବୋଲି କୁହାଯାଇଛି ଭଗବତ ଗୀତାର 10 ଅଧ୍ୟାୟରେ ଭଗବାନ କହୁଛନ୍ତି ନକ୍ଷତ୍ରମାନଙ୍କୁ ଦେଉଛି ଶଶୀ ସାଧାରଣତଃ ବୈଜ୍ଞାନିକମାନଙ୍କ ଧାରଣା ଯେ ଚନ୍ଦ୍ରଙ୍କର ନିଜର କିରଣ ନାହିଁ ବା ନିଜର ଆଲୋକ ନାହିଁ କିନ୍ତୁ ଚନ୍ଦ୍ରଙ୍କର ନିଜର ଆଲୋକ ରହିଛି ଭଗବତ ଆମେ ଯଦି ଶାସ୍ତ୍ରକୁ ଅଧ୍ୟୟନ କରିବା ତାହେଲେ ବୈଜ୍ଞାନିକମାନେ ପ୍ରକୃତ ଜ୍ଞାନ ପୂର୍ଣ୍ଣ ଜ୍ଞାନ ନୁହେଁ ଶାସ୍ତ୍ରରେ ସବୁ କିଛି ଜ୍ଞାନ ରହିଛି ଭଗବାନ କହୁଛନ୍ତି ପ୍ରଭାସ୍ମି ଅହମ୍ ଶଶୀ ସୂର୍ଯ୍ୟ ଶଶୀ ବା ଚନ୍ଦ୍ର ବା ସୂର୍ଯ୍ୟର ଯେଉଁ ପ୍ରଭାବ ଆଲୋକ ସେ ହେଉଛି ମୁଁ ତେଣୁ ଏଇଥିରେ ଆମେ ଜାଣିବା ଯେ ଚନ୍ଦ୍ରର ନିଜର କିରଣ ରହିଛି ନିଜର ଆଲୋକ ରହିଛି ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ବୋଲି କୁହାଯାଇଛି ମହାପ୍ରଭୁ କହିଛନ୍ତି ଚନ୍ଦ୍ରର ଯେଉଁ ଆଲୋକ ରହିଛି ସେ ଆଲୋକରେ ଶୀତଳତା ଆମେ ପ୍ରାପ୍ତ ହେଉଛି ଏବଂ ସେଇଭଳି ଭାବରେ ଭୂଭୂତାନାମ ଯେତେ ଜୀବ ଅଛନ୍ତି ଏ ପର୍ବତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ବିଭିନ୍ନ ପ୍ରକାର ପର୍ବତ ସବୁ ରହିଛି ଆମର ପଞ୍ଚମ ସ୍କନ୍ଧରେ ବିସ୍ତାର ଭାବରେ ସବୁ ବର୍ଣ୍ଣନା କରାଯିବ ଏଇ ଭୌତିକ ଜଗତ ବିଷୟରେ ବିସ୍ତାର ଭାବରେ ପଞ୍ଚମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏବଂ ଅନ୍ତିମରେ 26 ଅଧ୍ୟାୟରେ ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି 28 ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧ ସ୍ଥାନ ଭୂ ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନଟା ଆସୁଛି ପଞ୍ଚମ ସ୍କନ୍ଧରେ ବିଭିନ୍ନ ସ୍ଥାନ କେଉଁଠି କିଏ ସବୁ ରହିବେ ସେଇଟା ଆଲର୍ଟ କରାଯାଇଛି, ଯାହାର ଯେତିକି ପଇସା ଅଛି ସେ ଅନୁସାରେ ସେ ଘର ନେଉଛନ୍ତି। ସେଇଭଳି ଭାବରେ ଯିଏ ଯେଉଁଭଳି ଭାବରେ କର୍ମ କରିଛନ୍ତି ସେଇଭଳି ଭାବରେ କିଏ କେଉଁଠି ରହିବ ସେ ସ୍ଥାନ ନିରୂପଣ କରାଯାଇଛି। ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ନର୍କ ସବୁ ବ୍ୟବସ୍ଥା ରହିଛି, ଯେଉଁମାନେ ପୁଣ୍ୟକର୍ମ କରୁଛନ୍ତି ସେମାନେ ପୁଣ୍ୟକର୍ମା ଲୋକମାନେ ସବୁ ରହିଛି, ସେଠି ସବୁ ରହିବେ। ପ୍ରାପ୍ୟ ପୁଣ୍ୟଙ୍କୁତାଂ ଲୋକାନୁସୂତା ଶାଶ୍ୱତୀ ସମା ସୂଚନା ସମତାଙ୍ଗ ହେ ଯୋଗ ଭ୍ରଷ୍ଟ ବି ଯାଏ ଷଷ୍ଠ ଅଧ୍ୟାୟରେ ଭଗବାନ କହୁଛନ୍ତି। ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ବା ଯୋଗରେ ସିଦ୍ଧିପ୍ରାପ୍ତ ହେଇନାହାନ୍ତି ସେମାନେ ସବୁ ପୁଣ୍ୟକର୍ମ ଲୋକମାନଙ୍କୁ ଯିବେ। ସେଇଠି ବହୁତ ବର୍ଷ ବହୁତ ଭୌତିକ ଉପଭୋଗ କରିସାରିଲା ପରେ ସେମାନେ ପୁଣି ପୃଥିବୀଷ୍ଟକୁ ଆସିକିରି ସୂଚିବା ଏବଂ ଶ୍ରୀମତାଙ୍କ ହେ ଯୋଗଭ୍ରଷ୍ଟ ବି ଯାଏ। ଧନୀମାନଙ୍କୁ ଧନୀ ବ୍ୟକ୍ତି ବା ବ୍ରାହ୍ମଣ ବ୍ୟକ୍ତିମାନଙ୍କ ଗୃହରେ ସେମାନେ ଜନ୍ମଗ୍ରହଣ କରନ୍ତି। ତେଣୁ ଏଇଭଳି ଭାବରେ ବିଭିନ୍ନ ନଦୀ ରହିଛି, ସରିତ ସମୁଦ୍ର ବିଭିନ୍ନ ସମୁଦ୍ର ରହିଛି, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ବାମନଙ୍କର ଇଏରେ ମଧ୍ୟ ରହିଛି, ଯେତେବେଳେ ବାମନ ଯେତେବେଳେ ଯାଇଛନ୍ତି ବଳିମାଳତ୍ର ପାଖକୁ ଭିକ୍ଷା କରିବା ପାଇଁ ତିନୋଟି ପାଦ ଭୂମି ମାଗିଛନ୍ତି। ଏବଂ ସେଇ ଯେତେବେଳେ ବଳିମାଳତ୍ର କହୁଛନ୍ତି ଯେ ତୁମେ ମୋଠୁ ଏଭଳି ଧନ ପ୍ରାପ୍ତ ହୁଅ ଯାହାଫଳରେ ଯାହା ପାଇସାରିବା ପରେ ଆଉ କାହାକୁ ତୁମେ ଧନ ପ୍ରାପ୍ତି ପାଇବା ପାଇଁ ଚାହିଁବ ବୋଲି। ତେଣୁ ବଳିମାଳତ୍ର ଏ କଥାକୁ ଶୁଣିକିରି ବାମନଦେବ ଗୋଟେ ବହୁତ କଥା କହିଛନ୍ତି, ଗୋଟେ ସୁନ୍ଦର କଥା ଯେ ସେ କହୁଛନ୍ତି ଯେ ତିନିଟି କ୍ରମରେ ଯିଏ ପୂର୍ଣ୍ଣ ହେଇ ନପାରିବ ତାକୁ ଯେତେ ଯାହା ସମସ୍ତ କିଛି ପ୍ରଦାନ କଲେ ବି ତା'ର କାମନା ପୂର୍ଣ୍ଣ ହେବନି। ସେଠି କହୁଛନ୍ତି ନବବର୍ଷ ସପ୍ତ ଦ୍ୱୀପ କଥା କହିଛନ୍ତି, ନଅଟି ବର୍ଷ ରହିଛି ସାତଟି ଦ୍ୱୀପ ରହିଛି। ବିଭିନ୍ନ ଆମର ଯେଉଁ ବର୍ତ୍ତମାନ ପୃଥିବୀପୃଷ୍ଠରେ ଆମର ଯେଉଁ ରହିଛି ଲବଣାକ୍ତ ସମୁଦ୍ର, ସେମିତି କେଉଁଠି ରହିଛି ମହୁର ସମୁଦ୍ର ରହିଛି, କେଉଁଠି ଘିଅର ସମୁଦ୍ର ରହିଛି, କେଉଁଠି କ୍ଷୀର ସମୁଦ୍ର ରହିଛି। କ୍ଷୀର ସମୁଦ୍ର ବିଷୟରେ ବିସ୍ତାର ଭାବରେ ଅଷ୍ଟମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ସମୁଦ୍ର ମନ୍ଥନ ଯେଉଁ ହେଇଛି ସେଇଟା କ୍ଷୀର ସମୁଦ୍ରରେ ହେଇଛି, ଏବଂ ଗଜେନ୍ଦ୍ର ଯେଉଁ ଉଦାହରଣ କରାଯାଇଛି ଭଗବାନ କରିଛନ୍ତି ସେଇଟା ସେଇ କ୍ଷୀର ସମୁଦ୍ରରେ ଥିବା ତ୍ରିକୁଟ ପର୍ବତରେ କରାଯାଇଛି। ତେଣୁ ବିଭିନ୍ନ ସ୍ଥାନ ବିଷୟରେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ବିଭିନ୍ନ ନଦୀ, ବିଭିନ୍ନ ସମୁଦ୍ର, ବିଭିନ୍ନ ଦ୍ୱୀପ ଏବଂ ଉପସା, ଏବଂ ଖାଲି ଯେ ଏଇ ଭୂମଣ୍ଡଳ ବିଷୟରେ ବର୍ଣ୍ଣନା କରାଯାଉଛି ତା ନୁହଁ, ସେଠିକାର ଅଧିବାସୀମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ବିଭିନ୍ନ କିମ୍ ପୁରୁଷ ବର୍ଷ ଗୋଟେ ରହିଛି, ଆମର ନବବର୍ଷ ଜମ୍ବୁ ଦ୍ୱୀପ ଗୋଟେ ରହିଛି, ବିଭିନ୍ନ ସାତଟି ଦ୍ୱୀପ ରହିଛି। କିମ୍ ପୁରୁଷ ବର୍ଷ ଗୋଟେ ରହିଛି ଯେଉଁଠି ହନୁମାନ ମହାରାଜ ବର୍ତ୍ତମାନ ମଧ୍ୟ ରହିଛନ୍ତି, ଏବଂ ତାଙ୍କର ଆରାଧ୍ୟ ଦେବତା ହେଉଛନ୍ତି ରାମ ଲକ୍ଷ୍ମଣ ସୀତା, ତାଙ୍କର ଆରାଧ୍ୟ ଦେବତା। ସେଭଳି ଭାବରେ ଭାରତବର୍ଷରେ ଆମର ରହୁଛନ୍ତି ବଦ୍ରୀନାଥରେ ଯେଉଁ ରହିଛନ୍ତି ନରନାରାୟଣ, ଏବଂ ସେଠି ନାରଦମୁନି ତାଙ୍କର ରହୁଛନ୍ତି, ସେବା କରୁଛନ୍ତି ଭଗବାନଙ୍କର। ଏଭଳି ଭାବେ ବିଭିନ୍ନ ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି କିଏ କେଉଁ ଅଧିବାସୀମାନେ ରହୁଛନ୍ତି, ସ୍ୱର୍ଗରେ କେଉଁମାନେ ରହିବେ। ଆମର ଯେଉଁ ପାଣ୍ଡବମାନଙ୍କର ଅର୍ଜୁନ ସମୟ ପର୍ଯ୍ୟନ୍ତ ସ୍ୱର୍ଗକୁ ଯିବା ଆସିବା ଚାଲିଥିଲା, ଆମର ବର୍ଣ୍ଣନା କରାଯାଇଛି। ବିଭିନ୍ନ ଯେତେବେଳେ ଇନ୍ଦ୍ରଦେବ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଇନ୍ଦ୍ରଦେବ ଯେତେବେଳେ ହତ୍ୟା କଲେ ବିଶ୍ୱରୂପଙ୍କୁ ହତ୍ୟା କଲା ପରେ, ତାପରେ ଯେଉଁ ବୃତ୍ରାଶ୍ରମ ଆସିଲେ, ବୃତ୍ରାଶ୍ରମ ଯେତେବେଳେ ହତ୍ୟା କଲେ ସେତେବେଳେ ବ୍ରହ୍ମ ହତ୍ୟା ପାପରେ ସେ ଯାଇକିରି ଲୁଚିକି ରହିଲେ କେଉଁ ଗୋଟେ ଇଏରେ ରହିଲେ, ଷଷ୍ଠ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ଏବଂ ସେହି ସମୟରେ ଇଏ ହେଲେ ଇନ୍ଦ୍ର ହେଲେ ନୌଶ, ହଜାର ବର୍ଷ ଧରିକି ସେ ଲୁଚିକି ରହିଥିଲେ, ଷଷ୍ଠ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ସେତେବେଳେ ସେ ରହିଲେ ମାନସ ସରୋବର ରହିଲେ, ମାନସ ସରୋବର ରହିଲେ ହଜାର ବର୍ଷ ସେ ଖାଦ୍ୟ ବି ଖାଇପାରିଲେନି, କାହିଁକି ନା ଯେଉଁ ଦେବତାମାନେ ଯେଉଁ ଖାଦ୍ୟ ପାଆନ୍ତି ସେ ଯଜ୍ଞରୁ ସେ ଖାଦ୍ୟ ପ୍ରାପ୍ତ ହୁଅନ୍ତି, କିନ୍ତୁ ଯଜ୍ଞର ଯେଉଁ ଅଗ୍ନିରୁ ଯେଉଁ ଖାଦ୍ୟଟା ମିଳିବ ଜଳରେ ସେଇଟା ଯିବନି ନା। ତେଣୁ ଯେହେତୁ ସେ ମାନସ ସରୋବର ରହିଛନ୍ତି ସେ ହଜାର ବର୍ଷ କାଳ କିଛି ନ ଖାଇ ମଧ୍ୟ ରହିଛନ୍ତି, ଏବଂ ସେ ହଜାର ବର୍ଷ କାଳ ରହିଲେ ନୌଶ ରାଜା ହେବେ। ନୌଶ ଯିଏକି ଆମ ମନୁଷ୍ୟ ଲୋକର ସେ ଆମର ଆସୁଛନ୍ତି, ଏଇ ତାଙ୍କର ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ଆସୁଛନ୍ତି, ସୂର୍ଯ୍ୟ ବଂଶରେ ସେ ଆସୁଛନ୍ତି ଭଗବାନ, ସେଇ ମାନେ କିଏ ଯେଉଁ ରହିଛନ୍ତି ବୈବସ୍ୱତ ମନୁ ତାଙ୍କର ବଂଶରେ ସେ ଆସୁଛନ୍ତି। ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ସେ ଯେଉଁ ରହିଥିଲେ ଇନ୍ଦ୍ର, ହଁ, ଯେ ସେଠିକି ସବୁ ଯାଇପାରୁଥିଲେ, ନୌଶ ଯାଉଥିଲେ, ରାଜା ଯାଉଥିଲେ, ବା ଅନ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କରାଯାଇଛି, ଆମର ଏମିତିକି ଅର୍ଜୁନ ମଧ୍ୟ ଯାଇଛନ୍ତି ସ୍ୱର୍ଗଲୋକକୁ ଯାଇଛନ୍ତି। ଆଉ ତାପରେ ମଧ୍ୟ ବର୍ଣ୍ଣନା କରାଯାଇଛି ଜଣେ ଥିଲେ ରାଜା ଯିଏକି କକୁଦ୍ମୀ ଥିଲେ, ସେ ତାଙ୍କର କନ୍ୟା ରେବତୀକୁ ସେ କାହାକୁ ବିବାହ ଦେବେ ସେଥିପାଇଁ ସେ ଯାଇଥିଲେ ବ୍ରହ୍ମଲୋକ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ। ତେଣୁ ସେମାନେ ମଧ୍ୟ ତାଙ୍କର ଶକ୍ତି ରହିଛି, ଆମର ନାରଦମୁନି ସେ ସବୁ ଅନ୍ତରୀକ୍ଷ ପରିଭ୍ରମଣ କରୁଛନ୍ତି। ଏବଂ ବ୍ରହ୍ମାଙ୍କର ଯେ ଚାରି କୁମାର ସନକ ସନାତନ ସନାତନ ସନତ କୁମାର ସେ ମଧ୍ୟ ବୈକୁଣ୍ଠ ଲୋକ ମଧ୍ୟ ଯାଇଥିଲେ। ଭାଗବତର ତୃତୀୟ ସ୍କନ୍ଧ ସେ ବର୍ଣ୍ଣନା କରାଯିବ। ପଞ୍ଚଦଶ ଅଧ୍ୟାୟରେ ଯେତେବେଳେ ଦ୍ୱାରପାଳ ଜୟ ବିଜୟ ତାଙ୍କୁ ବାଧା ଦେଇଛନ୍ତି ସେ ସମୟରେ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି। ଏ ବିଷୟରେ ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଯେଉଁ ରହିଛି ଜୀବ କିଏ କେଉଁଠି ରହିବେ ତାଙ୍କର ପୁଣ୍ୟକର୍ମ ଅନୁସାରେ ସେମାନେ ପାଇବେ ସେ ସ୍ଥାନ ପାଇବେ। କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ପ୍ରବର୍ତ୍ତେ ସ୍ତ୍ରୀ ପ୍ରବିଷ୍ଟ ଉଦରଂ ପୁଂସ ରେତ କଣାଶ୍ରେ। ସେମାନେ ସେଇଭଳି ଭାବରେ କିଏ ଯେଉଁ କର୍ମ କରିଛନ୍ତି ସେ ସେଇ ଅନୁସାରେ ସେହିସବୁ ଲୋକରେ ସ୍ଥାନ ପାଇବେ। ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି ଆମର ପୃଥିବୀରେ ମଧ୍ୟ ଆମେ ଦେଖିବା ଯେଉଁଠି ବିଭିନ୍ନ ଆମର ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଆମେ ଦେଖିବା ସବୁ ରହିଛନ୍ତି ଆଦିବାସୀମାନେ ରହିଛନ୍ତି ବର୍ତ୍ତମାନ ମଧ୍ୟ ସେମାନେ ଉଲଗ୍ନ ଅବସ୍ଥାରେ ରହିଛନ୍ତି। କୋରାପୁଟ ସାଇଡ୍ ସେପଟେ ସବୁ ରହିଛନ୍ତି ଲୋକମାନେ ସେମାନେ ସବୁ ଉଲଗ୍ନ ଅବସ୍ଥାରେ ରହିଛନ୍ତି। ଏବଂ ତାକୁ ଦେଖି ଯଦି କିଏ ହଜିଦେବେ ତାହେଲେ ତୀର ମାରିଦେଇଥାନ୍ତି। ଏଭଳି ମଧ୍ୟ ଅଛନ୍ତି ସେମାନେ ସବୁ ବର୍ତ୍ତମାନ ମଧ୍ୟ ଅଛନ୍ତି ଅର୍ଦ୍ଧଲଗ୍ନ ଅବସ୍ଥାରେ ଅଛନ୍ତି। ସେମାନେ ପୁରା କୌଣସି ବସ୍ତ୍ର ବି ପରିଧାନ କରୁନାହାନ୍ତି ଏବଂ ଆଫ୍ରିକା ଏତେ ଦେଶମାନଙ୍କରେ ସବୁ ରହିଛି ଆଉ ସେମାନେ ସବୁ ମଣିଷ ମାଂସ ଖାଉଛନ୍ତି। ଏମିତି କେତେବେଳେ ଜାଗା ଅଛି ଆଣ୍ଡାମାନ ନିକୋବର ଇତ୍ୟାଦି ଦ୍ୱୀପରେ ଯେଉଁଠି ଲୋକମାନେ କେହି ଯାଇପାରନ୍ତିନି ସେଠି ଆମର ଆନିମଲ୍ ପ୍ଲାନେଟ୍ ଇତ୍ୟାଦି ଟିଭିରେ ମଧ୍ୟ ସେସବୁ ଦେଉଛି। ତେଣୁ ଆମେ ପୃଥିବୀରେ ମଧ୍ୟ ଦେଖିବା ବିଭିନ୍ନ ଭେରାଇଟିର ଜୀବ 400,000 ପ୍ରକାର ଜୀବ ଅଛନ୍ତି ମନୁଷ୍ୟ ଅଛନ୍ତି। ତେଣୁ ଏହିଭଳି ଭାବରେ ବିଭିନ୍ନ ସ୍ଥାନର ଅନୁସାରେ ବିଭିନ୍ନ ସବୁ ଜୀବ ଅଛନ୍ତି ତାକୁ ସୁଖଦେବ ସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ସେ ବର୍ଣ୍ଣନା କରିବେ। ଆମେ ଏଇଠି ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଜୟ ଗୌତମାନନ୍ଦେ
ଜୀବନରୁ ହିଁ ଜୀବନ ଆସେ କିନ୍ତୁ ବର୍ତ୍ତମାନ ଅଧୁନା ବିଜ୍ଞାନୀ ମାନେ ଏଇଟା ମନେ ଯିବ ବର୍ତ୍ତମାନ ବର୍ତ୍ତମାନ ଅଧୁନା ବିଜ୍ଞାନ ବୈଜ୍ଞାନିକ ମାନେ ପିତା ବି ସେ ମାନୁନାହାନ୍ତି ପିତା ବି ମାନୁନାହାନ୍ତି ଫାଦର ଅଫ୍ ସାଇନ୍ସ ଯିଏ ଫାଦର ଯିଏ ସାଇନ୍ସ ଫାଦର ଯିଏ ସବୁ ଯିଏ ସ୍ରଷ୍ଟା ଯିଏ ତାକୁ ମାନୁନାହାନ୍ତି ତେଣୁ ବିଭିନ୍ନ ପ୍ରକାର ଚାଲିଛି ଏଇସବୁ ଏଇଟା ଭଲ ଭଲ ପଏଣ୍ଟ ଏଇଟା ଶ୍ରୀପଦ ମହାରାଜ ତାଙ୍କର ଯେଉଁ ସାଇଣ୍ଟିଫିକ ବହିଟା ବାହାର କରିଛନ୍ତି ସେଥିରେ ସେ ଦୁଇଟା ଲୋକ କରୁଛନ୍ତି ପତାକା ଧରୁଛି କେମିତି ତାପରେ ଯଦି ଆଉ ଗୋଟେ କଣ କହୁଛନ୍ତି ଯେ ତମର ଶାଡୋ କେମିତି କହିଲା ଜୀବ ନାହିଁ ତମେ ଦଶ ଟଙ୍କା ଆଇନ କହୁଛ ଉଦାହରଣ ଜୀବରେ ଦଶ ଟଙ୍କା ଆସିବ ସେଇଟା ବୋଲି କହୁଛନ୍ତି ଜୀବ ଅଛି ମାନେ ଦଶ ଟଙ୍କା ଅଛି
ଶଙ୍କରାଚାର୍ଯ୍ୟଙ୍କ ପରେ ତାଙ୍କର ମାୟାବାଦୀ ମାନେ ସେମାନଙ୍କ ଶଙ୍କରାଚାର୍ଯ୍ୟଙ୍କୁ କାଟିଦେଲେ ଭଜ ଗୋବିନ୍ଦ ଶଙ୍କରାଚାର୍ଯ୍ୟ କହିଗଲେ ସେମାନେ କହିଲେ ନାୟକ ଗୋବିନ୍ଦ
ଅନୁମାନ ପ୍ରତ୍ୟକ୍ଷ ଐତିହ ଶ୍ରୁତି ତାର ତାର କ୍ରମୋଲୋଜି କାହିଁକି ଦେଖନ୍ତୁ କ୍ରମୋଲୋଜି ଅନୁମାନ ତାପରେ ଆସିଲା ଅନୁମାନ ପ୍ରତ୍ୟକ୍ଷ ଅନୁମାନ ଐତିହ୍ୟ ପ୍ରତ୍ୟକ୍ଷ ଆମେ ପ୍ରତ୍ୟକ୍ଷ ଦେଖୁଛେ ତଥାପି ଦେଖିବ ଚଷମା ନାହିଁ କେଉଁ ପଢିପାରିବେନି କଣ ନ ପଢିବେ ସେ ତାଙ୍କର ଠିକ ତାଙ୍କର ଆଖି ଠିକ୍ ନାହିଁ ହଁ ତେଣୁ ଆମ ମାନଙ୍କର ଦେଖାଯାଉ ଆମର କ'ଣ ପ୍ରତ୍ୟକ୍ଷ ଆମେ କ'ଣ ପ୍ରତ୍ୟକ୍ଷ ଦେଖୁଛେ ଯେ ଟ୍ରେନ୍ ଲାଇନ୍ ଦୁଇଟା ସିଧା 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 ଲାଗିଲା ଭଳି କିନ୍ତୁ ଟ୍ରେନ୍ ଲାଇନ୍ ଲାଗିଯାଇଛି ତେଣୁ ଆମର ଚକ୍ଷୁ ଠିକ୍ ନା ନାହିଁ ଏକ ଦୁଇ ତାପରେ ଅନୁମାନ ଅନୁମାନ ଆମକୁ ତ ମ୍ୟାଥମେଟିକ୍ସରେ ଆମେ ପରୀକ୍ଷା ଦେଇଛେ ପିଲା ନା ହଁ ମ୍ୟାଥରେ କେତେ ରଖିବୁ ନା 95 ରଖିବି ସେଟା ଏକ୍ଜାମ୍ ନାଇଁ ରଖିବ ରଖିବ ରଖିପାରିବେ କି ନା 94 ରଖିବ 96 ରଖିବ 97 ରଖିପାରେ
ଠିକ ହେଇପାରେ ଭୁଲ ବି ହେଇପାରେ ଆମେ ଭୁଲଟା ପାଇଁ ଏଫାସିସ୍ ଦଉ
ତାପରେ ଅନୁମାନ ବି ଠିକ ହେଲାନି ଆମେ ଅନୁମାନ କହିପାରିବେନି ଠିକ ସେ ଆମେ ଜଳରେ ଗୋଟେ ଜଳ ସେଟା ଛାଡ଼ିଦେ ସେଟା ଆପଣଙ୍କୁ ସେଟା ଛାଡ଼ିଦେ ଗୋଟେ ଅନୁମାନ କଥା ଯେ ଆପଣ ଜଳରେ ଗୋଟେ ଦେଖିଲେ ଗୋଟେ ମାଛକୁ ଦେଖିଲେ ତାର ସାଇଜ୍ ଠିକରେ କହିପାରିବେ ତାହେଲେ କେତେ କେତେ କଟିଯିବେ ତେଣୁ କରି ଯେଉଁଠାରେ ଯେଉଁଠି ହେଉଛି କ'ଣ ପ୍ରତ୍ୟକ୍ଷ ଅନୁମାନ ଠିକ୍ ନା ନୁହେଁ ତାର ଐତିହ୍ୟ ପ୍ରମାଣ ଐତିହ୍ୟ ପ୍ରମାଣଟା ହେଉଛି କ'ଣ ସମ୍ପୂର୍ଣ୍ଣ ଏଇ ଦୁଇଟା ପ୍ରମାଣ ଉପରେ କ'ଣ କରୁଛନ୍ତି କ'ଣ କରିଛି ନା ବେସ୍ କରିକି ହେଇଛି ନାଇଁ ପର୍ଯ୍ୟବେଶିତ ବେସ୍ କରିକି ହେଇଛି ତେଣୁ ଯେଉଁଠାରେ ଯୋଉ ଐତିହ୍ୟ ପ୍ରମାଣ ପ୍ରତ୍ୟକ୍ଷ ଅନୁମାନ ପ୍ରମାଣକୁ ନେଇକି ଐତିହ୍ୟ ପ୍ରମାଣ ଏ ଦିଟା ଠିକ ନାହାନ୍ତି ଐତିହାସିକ ଠିକଣା ହବ ଅତେ ଶ୍ରୁତି ପ୍ରମାଣ ପ୍ରମାଣ ଏଇଟା ହଉଛି ବୈଦିକ ନୀତି ସରଦର୍ଶନ ପଢା ଏମିତି ପଢିବ ପ୍ରମାଣ ଛାଡ଼ିଦେବ ଗରମ ହେଇଯିବ ଏଇଭଳି ପଢିବ ସେ ଠିକ ଅଛି ଯିଏ ମନୁଷ୍ୟ ମାନିବ ଏଗା ଦିଅ ଯିଏ ମନୁଷ୍ୟ ମାନିବ ଏଗା ଦିଅ ଯିଏ ଯେଉଁଟା ଗୋଟେ ଯୁକ୍ତି କରା ହେଉଛି ଶସ୍ତା ନାହିଁ ତ ସୃଷ୍ଟି ତ ଆସିଲା ଶସ୍ତା ବିନା ଶସ୍ତାରେ ସୃଷ୍ଟି କେଉଁଠୁ ଆସିଲା ଶସ୍ତା ଅଛି ଅତ ସୃଷ୍ଟି ଅଛି ନାଇଁ ଆଉ ଥରେ ଗୋଟେ ପଞ୍ଚଭୂତ ପଞ୍ଚଭୂତରେ ଗୋଟେ କଥା ଅଛି ଯେ ପଞ୍ଚଭୂତରେ ମାତ୍ରାଧିକ ପରିମାଣରେ ଜୀବ ଆବାସ କରେ କ'ଣ କିଏ ପ୍ରାପତ୍ୟରେ ମହତ୍ତ୍ୱପୂର୍ଣ୍ଣ ଯେଉଁ ମାତ୍ରା ଯେଉଁଠି ଅଧିକା ରହିବ ସେ ଯେଉଁ ଜୀବ ଦେହ ସେଇଟା ରହିଛି ସେଇଠି ଆବାସ କରିବ ଏଇଟା ମନେ କରିବ ହଁ ଏଇଟା ମନେ ଥିଓରି ଗୋଟେ ଥଣ୍ଡା କ୍ଲିଅର ସରଜ ଠାକୁର ମଧ୍ୟ ବହୁତ ଗୁଡା ଯୁକ୍ତି କହିଛନ୍ତି ଏ ଯୁକ୍ତି ପାଠ କରୁଛି
ବଢିଆ ବଢିଆ ଯୁକ୍ତି କାଟି ଦେଉଛନ୍ତି। ହରେ କୃଷ୍ଣ
ପୂର୍ଣ୍ଣ ଜ୍ଞାନ ପାଇନାହାନ୍ତି ନା
ଶୁଣନ୍ତୁ ଚନ୍ଦ୍ରର ଆଲୋକ ନାହିଁ ସୂର୍ଯ୍ୟକୁ ଉଦୟ ହେଲେ ଚନ୍ଦ୍ର କେମିତି ସୂର୍ଯ୍ୟ ଉଦୟ ହେଲେଣି ଅନେକ ଥର ଚନ୍ଦ୍ର ଦେଖା ହେଉଛି ଆମକୁ
ମାନେ କଣ
ବୋଲେ ଆଲୋକ ନାହିଁ ଆପଣ କହୁଛନ୍ତି କାହିଁକି ନା ଆଲୋକଟା ହଉଛି ତାହେଲେ ଆଉ ଯଦି କିଛି ହୁଅନ୍ତା ସ୍କିମ୍ ଦେଖାଯାଉଛି କେମିତି ତାର ଆଲୋକ ତାର ଆଲୋକ ଅଛି ଯଦି ତାହାର ଆଲୋକ ବହୁତ ଦୂର ହୁଏ ଆପଣଙ୍କ ନିକଟ ଦୂରଦର୍ଶନ ଦେଖିପାରିବେ ଆମ ବୈଦ୍ୟ କଣ କିନ୍ତୁ ଆମର ବୈଦ୍ୟ ମାନେ କହୁଛନ୍ତି ବୈଦ୍ୟ କଣ କହୁଛନ୍ତି ଚନ୍ଦ୍ର ଆଲୋକ ଅଛି କହିଲେନି ଆମେ ପାଠ ପଢିଲୁ ଇଲେକ୍ଟ୍ରୋନ ନ୍ୟୁଟନ ପାଠ ବାସ୍ ପଢିଛନା ପଢିନା ଆପଣ କିନ୍ତୁ ବର୍ତ୍ତମାନ ଏଇଟା ଆମେ ଯେଗୁଡ଼ା ଏଇଟା ଠିକ ହେଇଗଲା ତାର ବର୍ତ୍ତମାନ ବାହାରିଲାଣି ଫିଲ୍ଟନ ନ୍ୟୁଟନ ଫିଲ୍ଟନ ତାପରେ ଏପର୍ଯ୍ୟନ୍ତ ଫିଲ୍ ନାମ ଆପଣଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ଗବେଷଣା ସରି ସେଇଟା ଭୁଲ ଅଛି ଆହୁରି ଭିତରେ ଆହୁରି ସୁଖ ଅଛି ପାଇନାହାନ୍ତି ତେଣୁ ଆପଣ ରିସର୍ଚ୍ଚ ବି ରିସର୍ଚ୍ଚ ଏପଟେ ସରିନି ବୁଝିଲେ ତ ଆପଣ ମୋ ପିଲାଦିନେ ମନେ ଅଛି ନାମ କରିଦେଲେ କେତେ ନବଗ୍ରହ ନା ମୋ କ୍ଲାସ୍ରେ ଜଣେ ନବଗ୍ରହ କହିପାରିଲେ ବାଡ଼ିଆ ଖାଇଲା ସେ ମୋର ମନେ ଅଛି ନବଗ୍ରହ ତୁମେ କହିପାରିଲେନି ସେ କହିଲେ ଆଜ୍ଞା ଅଷ୍ଟମ ଗ୍ରହ କ'ଣ କ'ଣ କଥା କହିଲେ ଆଠଟା ବେଳେ ପାଞ୍ଚଟା ବାଡ଼ିବେ କିନ୍ତୁ ବର୍ତ୍ତମାନ ପ୍ରମାଣ ସେ ଠିକ୍ ହେଇଛି କେ ତାହେଲେ ଆପଣ କାଟୁଛନ୍ତି ବଢ଼ଉଛନ୍ତି ଇଏ କରୁଛନ୍ତି ତାପରେ ଡାରୁଇନ୍ ଥିଓରି ଆପଣ କହିଲେ ନ୍ୟୁ ଡାରୁଇନ୍ ଥିଓରି ଆପଣ କହୁଛନ୍ତି ଆପଣ ପଢ଼ନ୍ତୁ ସାଇନ୍ସ ରିଫ୍ରେସର୍ ପଢ଼ନ୍ତୁ ବଢ଼ିଆ ଯୁକ୍ତି କରିବେ ସାଇନ୍ସ ରିଫ୍ରେସର୍ କହିଲେ ବଢ଼ିଆ ବଢ଼ିଆ ଯୁକ୍ତି କରିବେ ଯେତେ ଯେତେ ସାଇନ୍ସ ରିସର୍ଚ୍ଚ ଅଧିକା ବଢ଼ିବ ସେତେ ସୂକ୍ଷ୍ମ ହେବ ସେତେ ଗୁଡ଼ାକ ଆମ ସୁଗମ ହେବ ବୁଝିଲେ ସେତେ ସୁଗମ ବଟ ଯେତେ ସାଇନ୍ସ ପଢ଼ୁଛି ସେ ସୁଗମ ହେଉଛି ନା ଆମକୁ ନାଇଁ କି ଆଉ ବାପାକୁ ଛାଡ଼ି ସାରିଲେଣି ଆଉ କ'ଣ କରିବେ ସେ ବାପାକୁ ଛାଡ଼ିକି ଆରମ୍ଭ ଫାଉଣ୍ଡରକୁ ଛାଡ଼ି ସାରିଲେଣି ସେ ଆରିଷ୍ଟଲକୁ ଛାଡ଼ି ସାରିଲେଣି ବଢିଆ ହେଉଥିଲା ବୁଲାର ଯେଉଁ କହୁଥିଲା ସେ ସାଇଣ୍ଟିଷ୍ଟ ବୁଢା ସାଇଣ୍ଟିଷ୍ଟ ଆପଣ ବୁଢା ହେଇଗଲାଣି ରିଟାୟାର୍ଡ଼ ଲୋକ ସେ କହିଲେ ଯେତେ ସାଇଣ୍ଟିଷ୍ଟ ଆସିଛ ମୋତେ କୁହ ଇଏ ତିନିଟା ଜାଗାରେ ତମର ଉତ୍ତର କ'ଣ ସେ ତିନିଟା ଜାଗାରେ କହିଲେ ମନେ ରହୁଛି ସେ କର୍ମର ଯୁଡ଼ାକ ବଡ଼ କଷ୍ଟ ଜିନିଷ ଗୁଡ଼ାକ ସାଇନ୍ସ ରେକର୍ଡିଂ କରି ଆଣିଛି ଇଏ ତିନିଟା ଜାଗାରେ ତୁମ ସାଇନ୍ସ କ'ଣ କହୁଛି କୁହ ତ ସାଇନ୍ସ ମୁଣ୍ଡ ନୁହଁ ନା ନାହିଁ ସବୁ ସାଇଣ୍ଟିଷ୍ଟ ମାନେ ତୁ ଦେଇ ଦେବେ କ'ଣ ସାର୍ କରୁଛନ୍ତି ସେଥିପାଇଁ ଆମ ମନରେ କହିଛି କର୍ମର ଯୁଡ଼ାକ ଭାରି କଷ୍ଟ ଶୁଣିଲେ ହଁ ଟିକେ ଟିକେ ଶୁଣିବାକୁ ପଡିବ ଯଦି ବା ସଂଖ୍ୟା କମିଗଲା ଲାଷ୍ଟ ଆଡ଼ି କିନ୍ତୁ ବଢିଆ ଦରକାର କଥା କହିଲେ ସାଇନ୍ସ ଚୁପଚାପ ହେଇଯାଉଛନ୍ତି ହଁ ଆଉ ଗୋଟେ କଥା ମଡର୍ନ ଜେନେଟିକ୍ସ ହାଉଡ଼ ମଡର୍ନ ଜେନେଟିକ୍ ସାଇନ୍ସ ତା ନାଁଟା ଭୁଲିଗଲି ସେ କହୁଛନ୍ତି ମୁଁ ପଢ଼ୁଥିଲି କହିଲା ନା ମୁଁ ଏଇଟା ସେ କହୁଛନ୍ତି ଯେ ୱି ଡୋଣ୍ଟ ନୋ ହାଉ ଦି ବ୍ରେନ୍ ଇଜ୍ ୱାର୍କିଂ ଷ୍ଟିଲ୍ ନାଉ ବର୍ତ୍ତମାନ ସୁଦ୍ଧା ଆମେ ଜାଣୁଛୁ ବ୍ରେନ୍ଟା କେମିତି କାମ କରୁଛି ତାହେଲେ କ'ଣ କହିଲେ କେମିତି ହାଉ ଦି ବ୍ରେନ୍ ଇଜ୍ ୱାର୍କିଂ କେମିତି କାମ କରୁଛି ତାହେଲେ ଆମର ସାଇନ୍ସ ସାଇନ୍ସ କି ପାଠ କରୁଛନ୍ତି ସେ ସାଇନ୍ସ ମାନେ କହୁଛନ୍ତି ଆମେ ବି ଜାଣିପାରୁନୁ କେଉଁ ଟେକ୍ନୋଲୋଜି ଆମେ ବ୍ୟବହାର କରାହେଇଛି ଆମେ ଜାଣିବୁ
ନ୍ୟୁଟନ ସାର୍ ଆଇଜାକ୍ ନ୍ୟୁଟନ କହିଲେ କହିଲେ ଥାଉ ସେ ଯେଉଁ ସମୁଦ୍ରର ବାଲି ଖଣ୍ଡରୁ ମୁଁ କେତେକ ଉପଳ ମାତ୍ର ସଂଗ୍ରହ କରୁଛି ସେ ଏତେ ବଡ଼ ଜଣେ ସାଇଣ୍ଟିଷ୍ଟ କେତେ ଜ୍ଞାନର କେତେ ଇଏ ସାଗର ସାଗର ଭିତରୁ ମୁଁ କେତେଟା ବାଲି ସଂଗ୍ରହ କରୁଛି କାରଣ ସେ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ କିଛିଟା ସେ କହୁଥିଲେ ମୁଁ କ'ଣ ଜ୍ଞାନ ପାଇଛି ପ୍ରାପ୍ତ ହୋଇଛି ପ୍ରକୃତରେ ମୁଁ ଏହି ଜ୍ଞାନ ରୂପକ ସାଗର ମଧ୍ୟରୁ କେତେକ ବାଲି ମାତ୍ର ମୁଁ ସଂଗ୍ରହ କରୁଛି କାରଣ ପ୍ରକୃତ ଭାବେ ବୈଜ୍ଞାନିକ ବିଜ୍ଞାନ ପ୍ରକୃତ କ'ଣ ଜିନିଷ
ସୃଷ୍ଟି ଅଛି ସୃଷ୍ଟି ଷଷ୍ଠା ସୃଷ୍ଟି ଅଛି ନା କ'ଣ ପିଲା ବିନା ଷଷ୍ଠା ସୃଷ୍ଟି ଆସିଲାଣି ଆସିଲେ ସୃଷ୍ଟି ଷଷ୍ଠ କାଢି ଦେଉଛୁ ଇଏ କି ନାହିଁ ଆପଣ ବଢିଆ ବଢିଆ କଥା ଭକ୍ତି ସମୟରେ ବଢିଆ ଯୁକ୍ତି କରିଛନ୍ତି ସେତେବେଳେ ସେ ମୋତେ ବଢିଆ ଯୁକ୍ତି କରିଛନ୍ତି ଠିକ୍ ନାହାନ୍ତି ଆଉ ପ୍ରଭାତ ଆହୁରି ଅନେକ କରିଛନ୍ତି ଶିବ ଆହୁରି ବଢିଆ ବାକ୍ୟ ସେ ବହିଗୁଡ଼ାକ ଛୋଟିଆ ଛୋଟିଆ ବହି
ଛୋଟିଆ ଛୋଟିଆ
ବହି ତଥାପି ସୂର୍ଯ୍ୟ ଲୋକ ଚନ୍ଦ୍ର ଲୋକ ଏସବୁ ମାଟିଆଲ ପ୍ଲାନେଟ୍ ସ୍ପିରିଚୁଆଲ ପ୍ଲାନେଟ୍ ସବୁ ମାଟିଆଲ ପ୍ଲାନେଟ୍ କିନ୍ତୁ ସୂର୍ଯ୍ୟ ଲୋକଙ୍କୁ ଏମାନେ ଯାଇପାରିବେ କି ଦୁଇ ଲକ୍ଷ ଯୋଜନା ହଉଛି ବାଟରୁ ମରିଯିବେ
ସୂର୍ଯ୍ୟ କେତେ ଦୂର ଥାଇ ଭୂମିରେ ସୂର୍ଯ୍ୟ ପାଖକୁ ଯିବେ
ଆମଠାରୁ ଟିକେ ସୁପ୍ରିୟ ପ୍ଲାଣ୍ଟ ଆମଠାରୁ ଟିକେ ସୁପ୍ରିୟ ଏ ପ୍ଲାଣ୍ଟ ସେଠି ସୁପ୍ରିୟ ତାପରେ ସେଇଟା ବି ଆଉ କଣ କହିଲେ ଆମର ଇଏ ନାହିଁ ତତ୍ତ୍ୱଟା ଆମ ଦେହରେ ନାହିଁ ଆମର ଯଦି ଅଗ୍ରି ତତ୍ତ୍ୱଟା ଅଧିକ ଥାନ୍ତା ଆମେ ଦେଇପାରିଥାନ୍ତେ
ଏମାନେ ସ୍ପିରିଚୁଆଲ ବିଷୟରେ କ'ଣ ବିଶେଷ କରି କ'ଣ ଜାଣିଛନ୍ତି
ସିଏ ତ ଗୋଟେ ଅଲଗା କଥା କିନ୍ତୁ ଆମେମାନେ ଭିତରେ ଯେଉଁ ରହୁଛି ସାନ୍ଦେହ ରହୁଛି ସେଥିପାଇଁ ଭୂମି ଆପଣ ବାୟୁ ଫର୍ମୁନି ଏଇଟା ରହିଲା ଆଠଟାକୁ ଭଲକି ବୁଝ ବୁଝିଲେ ସେଇଟା ସବୁ ସୁଗମ ହେଇଯିବ ଭଲକି ବୁଝିବା ଦରକାର ଭିତରେ କ'ଣ ଡିପ୍ରେସନ୍ ଅଧ୍ୟାୟଟା ଏ ଚାପ୍ଟରଟା ଏଇଭଳି ହେଇପାରିବ ଚାଲିବ ସାଇନ୍ସ ହଁ ବହୁତ ବଢ଼ିଆ କିନ୍ତୁ ଗାଡ଼ି କମ୍ ମୁଣ୍ଡ ବୁଝିବ ପଶିଲା ବୁଝିବ
ହରେ କୃଷ୍ଣ ଆମର ଆସନ୍ତା ରବିବାର 29 ତାରିଖ ପଡ଼ୁଛି ତେଣୁ ଆମର 29 ତାରିଖର ପ୍ରୋଗ୍ରାମ ଏହି ପ୍ରକାର ଭାବରେ ତିରିକୃତ ହୋଇଛି ଚନ୍ଦକାରେ ଆମର ଜଣେ ଭକ୍ତ ସେ ତାଙ୍କର ଘର ପ୍ରତିଷ୍ଠା ପାଇଁ ଆମମାନେ ସମସ୍ତଙ୍କୁ ବର୍ତ୍ତମାନ ବୋଲି ମଧ୍ୟ କରିଛନ୍ତି ସେ ତାଙ୍କର ପ୍ରକୃତ ଘରଟା ହେଉଛି ଜଗତସିଂହପୁର କିନ୍ତୁ ତାଙ୍କର ସେ ନୂଆ